परंतु नमस्ते सरस्वती गौरवाणी प्रचारिणे निर्विशेष शून्यवादी प्रदेश तारिणे देश विश्व चैतन्य प्रभु नित्यानंद श्री अद्वैत गदाधर शिवाचार्य श्री गौरवभक्तवृंद हरे कृष्णा कृष्ण कृष्ण हरे 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 राम 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 हरे हरे निराचल निवासाय नित्याय परमात्मनि बलभक्त सुभद्राभ्यं जगन्माताय ते नमः ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
ধন্যবাদ অর্পণ করছি যেহেতু আপনার প্রভুঙ্কর এই মন্দির যাত্রার বহু সংখ্যায় যোগদান করছেন এবং শ্রদ্ধার সহিত ভগবানকে সেবা এবং অর্চন করছেন এবং ভগবানকে প্রসাদ সেবা করছেন। ঠিক আছে, আজ অন্তিম দিনে আপনার অনুরোধ যে আপনার ধৈর্যের সহিত যেমন ভগবানের কথা শুনে পেয়ে আগ্রহী সে ধৈর্যের সহিত বসিবে, কি পার্টি করবে না, এবং সমস্তে বিশেষ করে বহু কথা আমি বলছেন এই পরিবেশের কথা কেউ বহু কষ্ট আপনার ধৈর্যের সহিত ମାନେ ବସିବେ। ଆଉ ଯେଉଁ ମା ମାନେ ଏଠି ପ୍ରସାଦ ପାଇଁ ସେଇଟା ଲାଇନ ଲଗାଇଛନ୍ତି ସେମାନଙ୍କୁ ସେଠୁ ବନ୍ଦ କରାଯିବ, ଏଠୁ ପ୍ରସାଦ ଦିଅନ୍ତୁ ନା, ପ୍ରସାଦ ଯେଉଁମାନେ ଲାଇନ ଲଗାଇଛନ୍ତି ଆଗକୁ ଯାଆନ୍ତୁ, ସେଠୁ କିଏ କରନ୍ତୁ, ଏଠି ଏଠି କାହାର ମନ ମନ୍ତ୍ର ଆଗରୁ କାଟି ଦିଅନ୍ତୁ, କିଉଡ଼ା କାଟିକି ବୁଲେଇ ଦିଅନ୍ତୁ ସେ ସାଇଡ଼। ଆପଣମାନେ ଉତ୍ତର ଭୂମିରେ ପ୍ରଭୁ ଜଗନ୍ନାଥ ଲୀଳା ମହାତ୍ମା ଗୁଣ ଏ ଭୁଲି ଭୁଲି ଶାସ୍ତ୍ରମାନଙ୍କରେ କୀର୍ତ୍ତି ହୋଇଛି ଏବଂ ଉତ୍କଳବାସୀମାନଙ୍କୁ ମଧ୍ୟ ଭଗବାନଙ୍କର କୀର୍ତ୍ତି ସମ୍ବନ୍ଧରେ ଭଗବାନଙ୍କ ଲୀଳା ସମ୍ବନ୍ଧରେ କିଛି ଅଜ୍ଞାତ ନାହିଁ। କିନ୍ତୁ ସବୁ ବଡ଼ ଦୁଃଖ ଆଉ ପରିତାପ ବିଷୟ ଯେ ଜଗନ୍ନାଥ ସଂସ୍କୃତି ବା ପ୍ରଭୁ ଜଗନ୍ନାଥଙ୍କର ଯେଉଁ ପାତି ରହସ୍ୟ ଗୁଡ଼ିକ କ୍ରମେ କ୍ରମେ ଲୁପ୍ତ ହେବାକୁ ଯାଉଛି। ବିଶେଷ କରି ଉତ୍କଳ ଭୂମିକୁ ଭଗବାନ କାହିଁକି ଯେ ନିଜର ଧାମ ରୂପରେ ବାଛିଲେ, ଯେଭଳି ଟିକେ ଛୋଟ ଉଦାହରଣ ନିଅନ୍ତୁ, আমি এভাবে স্থানে বসবাস করিয়া পাই চাহে যে স্থানে ই করেছি কি কথা কি প্রশ্ন এভাবে স্থানে আমি রহা পাই চাহান্তি যে স্থানে আমার পড়োশী আমার পরিবেশ আমার পিতামাতা এবং আমার সঙ্গী মানে অতি সুশীল ভদ্র ব্যক্তি সেইভাবে স্থানে রহা পাই চিন্তা করে ইচ্ছা করে যদি জন সাধারণ মানব এভাবে এক সুপরিবেশ খোঁজে তাহলে ভগবান যেভাবে অবস্থান করিবে সেটিকে সে সুপরিবেশ দরকার সুসঙ্গী দরকার সুজন দরকার আর ভগবান এই যে শ্রীক্ষেত্রে বসবাস করলে নিজের যাকি ধান রূপে ভগবান নিজে এই পুরুষোত্তম ক্ষেত্রে রহি অবস্থান করি এটি বিগ্রহ উপরে এরা করছেন তেমন উৎকলবাসী মানে কিভাবে ফিরে এবং আমি বর্তমানে উৎকলবাসীর উপরে বহু গর্ব লোকের কিন্তু এই গর্বটা অভিমানটা বর্তমান অহংকার হয়ে যাচ্ছে ফলস ইগো হয়ে যাচ্ছে না ওড়িয়ার ঠাকুর জগন্নাথ লোকমানের বহু বড় গর্ব আমার ঠাকুর আমার ঠাকুর কহিলা পূর্বরু যেভাবে জনে আইএস অফিসর পুয় সে কহিলা পূর্বরু মো বাপা হচ্ছে আইএস তা পূর্ব সে নিজকে চাহিদা দরকার মু জনে আইএস অফিসর পুয় মো চরিত্র ঠিক আছে তো মো বাপার পরিচয় দেওয়া পূর্বরু মু জনে ভদ্র পিলা তো যদি বাবা বি আইএস অফিসর এই পুয় যদি তুই মো বাবা আইএস অফিসর এবং পুয় মদ খায় তো কি কেয়ার করবে ঠিক সে বলি উৎকল ভূমির আমি সমস্ত জগন্নাথের কথা কহছি আমি জগন্নাথ আমার ঠাকুর সব কহছে কিন্তু উৎকল ভূমি উৎকলবাসী মানের অবস্থাটা কম দেখুন এভাবে ভূমি যা কি স্কন্দপুরাণ দেশে স্পষ্ট উৎকলবাসী মানের সম্বন্ধে রচনা করেছেন কারণ জৈমিনী ঋষিঙ্কু সমগ্র মৈলষী মানে প্রশ্ন করছেন যে পাবন ক্ষেত্র শ্রীক্ষেত্র এই শ্রীক্ষেত্র কেউ রাজ্যের অবস্থিত সেতবে জৈমিনী ঋষি কৌন ইয়ে হচ্ছে উৎকল ক্ষেত্র ঔদ্রদেশ উৎকল এইটি কুহযায় ধ্রুব মহারাজের পুত্রের নাম লে উৎকল ধ্রুব মহারাজের ধ্রুব মহারাজের পুত্র এই উৎকল রাজ্য হি রাজা ভাবে অধিষ্ঠিত চিন্তা করুন আপনার পবিত্র দেশ যে বর্ণাশ্রম ধর্ম কু লোক কড়া করে পালন করলে এবং জৈন ঋষি কোথায় এই উৎকল দেশের সীমা কেউটি আর কেউটি পর্যন্ত লা আজি বি অছি স্কন্দপুরাণ অছি ঋষি কল্যাণ সমাসাধ্য দক্ষিণ উদভিগামী ঋষি কুল্যার আরম্ভ হয়েছেন ঋষি কুল্য আপন আমার যে বর্ডর অনেক গঞ্জাম বরহমপুর ঋষি কুল্য নদী ঋষি কুল্য জানি দক্ষিণের কেউটি মিশি না উদভিগামী সমুদ্রে স্বর্ণরেখা মহানদ্য মধ্য দেশ প্রতিষ্ঠিত উৎকল ভূমি দক্ষিণে রহিলে আমার ঋষিকুল্যা এবং স্বর্ণরেখা সুবর্ণরেখা আজিকালি কিন্তু তার প্রকৃত নাম হচ্ছে স্বর্ণরেখা স্বর্ণরেখা মহানদ্যা মধ্য দেশ প্রতিষ্ঠিত স্বর্ণ সুবর্ণরেখা মহানদী মঝি মঝি মহানদী অনেক এ সাইডে সুবর্ণরেখা এবং এ সাইডে ঋষি কুল্যা ইয়ে উৎকল ভূমি ইয়ে উত্তরদেশ এবং শ্রীমদ ভাগবত এই ওড়িশা ভূমির মহাত্মা মধ্যে বর্ণনা করা যাই নবমস্কন্দ ভাগবত যে ব্যক্তি মানে প্রতিদিন মহানদী সুবর্ণরেখা স্বর্ণরেখা ঋষি কুল্যা নদীর জলপান করতে সে অতি ভক্তিমান নবমস্কন্দ ভাগবত মধ্যে বর্ণনা করা এবং জৈন ঋষি কৌন এই লা উত্তরদেশ ওড়িশা এবং ওড়িশার লোক মানে কিভাবে ফিরে বর্তমান তো আমি বহু গর্ব করছি আমি উৎকলবাসী জগন্নাথ আমার কিন্তু আমি কেমি চিন্তা করুন উৎকলবাসী মানে কিভাবে ফিরে लज्जाशीला विनीतास्य आदि व्याधि निवर्जिता। नारी माने अति लज्जाशील थी, उत्कल उम्र नारी माने लज्जाशील थी, कारण लज्जा होती नारी का भूषण। नारी मार्केट रु जत्ते बिग बाजार रु बा शोरूम रु जत्ते ऑर्नामेंट आने की पिंदिले सी सुंदर नहीं, उन्हें स्थान पर जो लज्जा नहीं, लज्जा होती नारी का भूषण। और ये सभ्यता का वर्तमान मॉडर्न सोसाइटी आरिस्टोक्रेट लाइफ एटा कहि के एटा उड़ी गई गई यहाँ सब दरकार जो मैंने अनसिविलइज पर्सन थे से मुंडे ओढ़ना दूसरे से लज्जा थी आम आज पाठ पढ़ल आम दरकार ना लज्जाशील विनीतास्य अति विनीत स्वभाव थे पुरुष हो नारी हो उत्कल वासी लोक मैंने अति सुस्वभाव विनीत स्वभाव थे लज्जाशील विनीतास्य आदि व्याधि निवर्जिता उत्कल लोक मानते व्याधि ना आदि और व्याधि आप देखो आम छोट पिला देखीचु एत हस्पिटा ना आजिकल तो ओडा भूमि गोटे पर गोटे भुवनेश्वर तो कैसे हस्पिटा आई हस्पिटा डेल्टा हस्पिटा हार्ट हस्पिटा एत हस्पिटा खोल जाए जो सभ्यतार के सुखी लोक अच्छा पंडित प्रति जन आधार तारीख बाहर आम ओडा बहुत उन्नत अरे भाई तुम यदि उन्नत आडभांसमेंट कर सभ्यतार बेस रोगी बाहर जो भी अधिका रोगी अच्छा जो भी अधिका मेडिकल अच्छी से सभ्यतार लोक मैंने सुखी कि बोल पूर्वी लोक मैंने चैलेंज कर ना ना युवा कि दरकार ना गीता भागवत किसी दरकार ना ये यहाँ दरकार तुम सिविलाइजेशन तुम सोसाइटे मेडिकल बढ़ुच्छे तुम रोगी बस कि उत्कल भूमि जमी मसि कर आदि व्याधि निवर्जिता ये आदि व्याधि ना स्वाभाविक लोक मैंने जहाँ क्लेश भोग करता करते जमती आजिकल देखुं मैंने अन्याचुराल डेथ हो अस्वाभाविक मृत्यु उत्कल भूमि ना पितृमातृता सत्यमादि वैष्णव जना समस्ते पिला ए समस्ते गृहस्थ लोक पिता और माता अनुगत थे माँ मैंने ये भसी कथा कहीं कहतु ना दुख सुख हाँ बहुत जगह अच्छे ये दुख सुख हूँ ना जो मान कथ कहार अच्छे पचुक जान गृहस्थ लोक मैंने विशेषकर उत्कल भूमि कौन थे सुंदर गुणकारी सत्यवादी सत्यवादी थे बर्तमान उत्कल भूमि सत्यवाद ना गीता छुंगी कोर्टे कहते मुझे सत्य कथा कह लोक मान भय ना बिल्कुल गीता भागवत भगवान बाणी ये भगवान मूर्ति स्वरूप ताकि छुंगी लोक मैं मुझे कथा कही देते सत्यवादी ना पितृमातृता समस्ते बाबा आउ मां अनुगत रही पितृमात भक्त थे आजिकल कौन ना बाबा मां भक्त थे आजिकल बहुत मान जो बयस बापा रामप्रस्थ ना कथा से बयस पुओ तार स्त्री सहित घर रामप्रस्थ नहीं आसिक बजार टावर सरकार कर दूसरे पारा घड़ी भितर रही बापा तार से रामप्रस्थ ना कथा सी तार बापा तार घर कर सी गृहस्थ पुओ तार रामप्रस्थ पुणी लोक मैंने बड़ा गर्वे कहते ना आम बहुत भद्र कमी तुम भद्र जो सभ्यतार साधारण नैतिकता ना मानविकता ना से सभ्यतार भद्रता ना से सभ्यतार भक्त कौन एगुड को मिनिमम क्लास था जो सभ्यतार लोक मैंने भद्र नुंती शिष्ट नुंती से मैंने भक्ति आचरण कर वैष्णव जाना समस्त वैष्णव थे विष्णु भक्त थे उत्कल वासी मैंने वैष्णव से जगन्नाथ रही थे ना समस्त वैष्णव ये हूँ उत्कल अवस्था थी जैन ऋषि कहते आउ कौन थे बर्तमान कहते न चात्र वैष्णव नो बापी वर्तते सर्वे परिता सफला जैन ऋषि कहते हे ऋषि गण उत्कल तीनो लोक नीन स्वभाव लोक कौन कौन सठ ଚିଠି ନଥିଲା। ଲୋକମାନେ ଠକା ବି କଣ ଜାଣିନଥିଲେ, ଉତ୍କଳବାସୀ ସଠ କେହି ନଥିଲେ, ଆଉ ଖଳ ସ୍ୱଭାବରେ କେହି ନଥିଲେ, ଖଳ ସ୍ୱଭାବ ଲୋକମାନଙ୍କର ନଥିଲା। ଆଉ ଇଏ ତ ଆଜିକାଲି ଘରେ ଘରେ ଲୋକମାନେ ସଠ, ଘରେ ଘରେ ଲୋକମାନେ ଖଳ ସ୍ୱଭାବ, ସବୁ ସମୟରେ କହି କରିବାଟା ଗୋଟେ ସ୍ୱାଭାବିକ, କାରଣ କହିର ବୃତ୍ତିଟା କହିର ସ୍ୱଭାବଟା ଉତ୍କଳ କ୍ଷେତ୍ରରେ ପ୍ରଭାବ ପକାଉନଥିଲା, କିନ୍ତୁ ବର୍ତ୍ତମାନ ଉତ୍କଳ କ୍ଷେତ୍ରରେ ବେଶୀ କମିଲେ। ମୋବାଇଲ ବେଶୀ କେଉଁଠି ବିକ୍ରି ହେଉଛି ପଚାରିବେ, ଟାୱାର ବେଶୀ କେଉଁଠି ଖରାପ ହେଉଛି, ଫର୍ମର ବଡ଼ ବଡ଼ ଯେମିତି ମିଲିନିୟର ମାନେ ସେମାନେ ଚିନ୍ତା କରନ୍ତି ମୋର ଓଡ଼ିଶା ବୁଝିବୁ, ବିଶେଷ କରି ସେଠି ଟାୱାର କିଣିବୁ, ଭଲ ପଇସା ରୋଜଗାର ହେଉଛି, ସଠ ଖଳ ଆଉ କଣ ନା ଲୁବ୍ଧ ଲୋଭି। ଯେଉଁମାନେ ସେ ତାର କହିଛନ୍ତି ଉତ୍ତରବାସୀ ମାନଙ୍କର ତିନୋଟି ସ୍ୱଭାବ ନଥିଲା, ସେମାନେ ସଠ ନଥିଲେ, ମୁଦ୍ଧକ ନଥିଲେ, ଲୋଭି ନଥିଲେ, ଆଉ ଖଳ ସ୍ୱଭାବ ନଥିଲେ, ଅତି ଶାନ୍ତ ପ୍ରିୟ ଥିଲେ। ବର୍ତ୍ତମାନ ଠିକ ବିପରୀତ, ଏହାର ସମ୍ପୂର୍ଣ୍ଣ ବିପରୀତ ଉତ୍କଳବାସୀମାନଙ୍କର ଅବସ୍ଥା, ଏବଂ ଏହାର ପରିଣାମ ବି ଭୋଗ କରିବାକୁ ପଡ଼ୁଛି। ଆପଣ ଭାବନ୍ତୁ ନା ଏଗୁଡ଼ିକ କେବେ ଲେଖା ହେଇକି ରହୁଥିଲା, ଏଗୁଡ଼ା ଆମର କିଛି ବର୍ତ୍ତମାନ ଦରକାର ହେଇନି ନା, ସେଥିପାଇଁ ଆପଣ ସଫଳ ନୂଆପୁର ଆପଣ ଗୃହସ୍ଥ ଜୀବନରେ ମଧ୍ୟ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ଆପଣ ଶାନ୍ତି ପାଇପାରିବେ। ଏସବୁ ସ୍ୱାଭାବିକ ଜିନିଷ, ଯେଉଁ ସଭ୍ୟତାରେ ସଠ ଖଳ ଏମାନେ ରହିବେ ସେଠି ଶାନ୍ତି କେମିତି ଶାନ୍ତି ନାହିଁ। ତେଣୁ ଇଏ ଥିଲା ଉତ୍କଳର ଅବସ୍ଥା। ଏବଂ ପ୍ରଥମେ କହୁଛନ୍ତି ନ ଚ ଅତ୍ର ବୈଷ୍ଣବ କଶ୍ଚିତ ନାସ୍ତିକ ବା ଆଭିବର୍ତ୍ତ, ଏ ବହୁତ ଗୁରୁତ୍ୱପୂର୍ଣ୍ଣ, କେହି ଉତ୍କଳ ଭୂମିରେ ନାସ୍ତିକ ନଥିଲେ, କେହି ଜଣେ ନାସ୍ତିକ ନଥିଲେ, ସମସ୍ତେ ଆସ୍ତିକ ଥିଲେ। ନାସ୍ତିକ ମାନେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନା, ଭଗବାନଙ୍କର ସତ୍ତାକୁ ବିଶ୍ୱାସ କରନ୍ତି ନା, ସେମାନେ ନାସ୍ତିକ। ଉତ୍କଳ ଭୂମିରେ ବର୍ତ୍ତମାନ ନାସ୍ତିକ ମାନଙ୍କର ସଂଖ୍ୟା ପ୍ରଚୁର। ଆଜି ସକାଳେ ସେ ମା କହିଲେ ଯେ କଳାଚାରୀ ପିନ୍ଧୁଛନ୍ତି, ସେ ମା କାହିଁକି ସେଠି ପ୍ରବଚନ ଦେଉଛନ୍ତି, କଥା ଦାନ କରନ୍ତୁ ମା, ଦୁଃଖ ସକାଳ ପ୍ରଚୁର ଦାନ। ଆଜି ସକାଳେ ଜଣେ ମନ୍ଦିର ଯୋଗାଇଛନ୍ତି, ଜଣେ ଯୁବ ମନ୍ଦିରରେ ପ୍ରାର୍ଥନା କୀର୍ତ୍ତନ କରିବା, ସେ କହିଲେ ଗୋଟେ ଗୁଣ୍ଡା ଭଳି ଉଡ଼ୁଛନ୍ତି, ତାଙ୍କୁ ପଚରା ହେଲା, ସେ କହିଲେ ଡାକି ତାଙ୍କୁ ପଚରା ପିଲା, ସେ କାହିଁକି ଆସୁଛି ମନ୍ଦିରକୁ, ତା ମୁଣ୍ଡା କିହା କରିବି, ବାପା କାହିଁକି ଆସୁଛି, ଠାକୁରଙ୍କୁ ପ୍ରଣାମ କରିବି ନା, ମୁଁ କୌଣସି ଭଗବାନଙ୍କୁ ପ୍ରଣାମ କରେ ନା, ଯଦି କୌଣସି ଭଗବାନଙ୍କୁ ତୁମେ ପ୍ରଣାମ କର ନା, ଏଟା ଜେଲଖାନା ବୋଲି ଭାବୁଛ, ଏଠିକି ଆସିବ କାହିଁକି, ଯଦି ଭଦ୍ରଲୋକ ଭଦ୍ରଲୋକ ଜେଲଖାନା ଭିତରେ କାହିଁକି ଆସିବ, ଯାଦାର କର ଉତ୍କଳରେ ଜଣେ ଯୁବକ ଏକଥା କହିପାରୁଛି, ମୁଁ ଭଗବାନଙ୍କୁ ପ୍ରଣାମ କରେ, ବା ଉତ୍କଳରେ କେହି ନାସ୍ତିକ ନଥିଲେ। ଜମିନ ଋଷି କହୁଛନ୍ତି ନ ଚ ଅତ୍ର ବୈଷ୍ଣବ କଶ୍ଚିତ ନାସ୍ତିକ ବା ଆଭିବର୍ତ୍ତ, କେହି ନାସ୍ତିକ ନଥିଲେ, ସମସ୍ତେ ବୈଷ୍ଣବ ଥିଲେ। ସ୍ପେସିଫିକ ଭାବେ ଲାଗିଛି ବିଷ୍ଣୁ ଭକ୍ତ ସମସ୍ତେ ଥିଲେ, ଦେବାନନ୍ଦର ଭକ୍ତ ବି ଏତେ ନଥିଲେ, ସମସ୍ତେ ବିଷ୍ଣୁ ଭକ୍ତ। ସେଥିପାଇଁ ତ ଭଗବାନ ବିଷ୍ଣୁ ଜଗନ୍ନାଥ ଦେବୀ ଅବସ୍ଥାନ କରିଥିଲେ। କିନ୍ତୁ ବର୍ତ୍ତମାନ ଆପଣମାନେ ଲକ୍ଷ୍ୟ କରନ୍ତୁ, ଉତ୍କଳ ଭୂମିରେ ଆମେ ପାଞ୍ଚ ପ୍ରକାର ଲୋକଙ୍କୁ ଦେଖିବା, ପାଞ୍ଚ ପ୍ରକାର ଲୋକ ଅଛନ୍ତି। ବୈଷ୍ଣବମାନଙ୍କର ସଂଖ୍ୟା, ବିଷ୍ଣୁ ଭକ୍ତମାନଙ୍କର ସଂଖ୍ୟା ବହୁତ କମ୍, ପାଞ୍ଚ ପ୍ରକାର କିଏ କିଏ ଅଛନ୍ତି, କିଛି ଲୋକ ଅଛନ୍ତି ସିଧା ଭଗବାନଙ୍କୁ ପାଣି ପୂଜା ଅର୍ଚ୍ଚନା କରୁଛନ୍ତି, ଯେପରି ଜଗନ୍ନାଥଙ୍କୁ ଅର୍ଚ୍ଚନା କରୁଛନ୍ତି, ରାମଙ୍କୁ ଅର୍ଚ୍ଚନା କରୁଛନ୍ତି। ବୈଷ୍ଣବମାନଙ୍କର ସଂଖ୍ୟା ବହୁତ ରେୟାର, ଇଏ କମ୍, ବହୁତ କ୍ୱଚିତ, ଇଏ ଗୋଟିଏ ପ୍ରକାର ଅଛନ୍ତି। ଏବଂ ଦ୍ୱିତୀୟ ପ୍ରକାର ଅଛନ୍ତି ଦେବାଦେବୀଙ୍କୁ ପୂଜା କରିବା ଲୋକ, ଏମାନଙ୍କ ସଂଖ୍ୟା ବହୁତ ଅଧିକ, ବିଷ୍ଣୁ ଭକ୍ତଙ୍କ ଘରମାନଙ୍କ ସଂଖ୍ୟା ଅଧିକ। ଏବଂ ତୃତୀୟ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନେ ଜଗନ୍ନାଥଙ୍କ ସହିତ ଦେବାଦେବୀଙ୍କୁ ପୂଜା କରୁଛନ୍ତି, ମାନେ ଦେବାଦେବୀ ପୂଜା କରିବା ଅପରାଧ ନୁହେଁ, କିନ୍ତୁ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନର ନୁହେଁ, ଦେବାଦେବୀ ହେଉଛି ଭଗବାନ, ଜଗନ୍ନାଥଙ୍କୁ ପୂଜା କରିବା ଯାହା, ଦେବାଦେବୀଙ୍କୁ ପୂଜା କରିବା ତା ନା, ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ପ୍ରାଇମ୍ ମିନିଷ୍ଟର, ଏମାନେ ସମସ୍ତେ ତାଙ୍କର ଡିପାର୍ଟମେଣ୍ଟରେ ସବୁ ଜଣେ ଜଣେ ଯାହା କୁହନ୍ତି କି ମିନିଷ୍ଟର ଆଜିକାଲି ପାଇଛି, ଫାଇନାନ୍ସ ମିନିଷ୍ଟର, ୱାଟର ମିନିଷ୍ଟର, ଟ୍ରାନ୍ସପୋର୍ଟ ମିନିଷ୍ଟର ଭଳି। ତେଣୁ ଦେବାଦେବୀମାନଙ୍କୁ ଉତ୍କଳ ଭୂମିରେ ପ୍ରାୟ ଲୋକ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ ପୂଜା କରୁଛନ୍ତି, ସେଥିପାଇଁ ଦେବାଦେବୀ ପୀଠମାନଙ୍କର ଦେଖନ୍ତୁ ଏତେ ପ୍ରଚାର, ବିଷ୍ଣୁ ପୀଠମାନଙ୍କରେ ସେତିକି ପ୍ରଚାର, ଉତ୍କଳ ଭୂମି ବିଷ୍ଣୁ ପୀଠ, ଜଗନ୍ନାଥ ଆମ୍ବଠି ରହିଲେ, ଜଗନ୍ନାଥଙ୍କ ପାଖରେ ଆହ୍ଲାଦନାଥ, ଗୋପୀନାଥ, ତୋଟା ଗୋପୀନାଥ, କ୍ଷୀରିଚୋରା ଗୋପୀନାଥ ଯେପରି ଯାଆନ୍ତୁ, ଆଉ ଦେବାଦେବୀମାନେ ଅଛନ୍ତି, କିନ୍ତୁ ଦେବାଦେବୀମାନେ କ୍ଷେତ୍ରପାଳ ହିସାବରେ ରହିଛନ୍ତି, ଯେପରି ଗୋଟା କ୍ଷୀରଚୋରାପତି ନାଥଙ୍କ ପାଖରେ ରାମଚନ୍ଦ୍ରୀ ଅଛନ୍ତି, ସେ କ୍ଷେତ୍ରକୁ ସୁରକ୍ଷା ଦିଏ। ଶ୍ରୀକ୍ଷେତ୍ରରେ ବିମଳାଦେବୀ ଅଛନ୍ତି ଏବଂ ଅଶ୍ୱ ଶିବ ଅଛନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଜଗନ୍ନାଥଙ୍କ ଠାରୁ ସେମାନେ ବଡ଼। କିନ୍ତୁ ପ୍ରାୟ ଆସି ଲୋକମାନେ ବର୍ତ୍ତମାନ ଲଟେରୀ ଖେଳୁଛନ୍ତି, ନା ନା ଖାଲି ଜଗନ୍ନାଥଙ୍କୁ ଡାକିଲେ ନା ଜଗନ୍ନାଥ ଶୁଣିଲେ, କିନ୍ତୁ ଜଗନ୍ନାଥଙ୍କୁ ଡାକିବା ତା ସହିତ ସମସ୍ତଙ୍କ ପାଖରେ ହାତ ପକେଇ ଦିଅ, ଯୋଉଟା ତ ଗୋଟେ ଲାଗେ ଲଟେରୀ ବାଜିବ ଆପଣ ତାହେଲେ ଖୁସି ହେଲେନି। ଠିକ ଅଛି ଚାଲ ଏଥର ଆଉ କୋଉ ଦେବା ଦେବୀ ଲଟେରୀ ଯିବା। ଜଗନ୍ନାଥ ଟିକେ ଡେରି କରିକି ଦିଅନ୍ତି ନା, ଜଗନ୍ନାଥ ଦେବାଦେବୀ ମାନଙ୍କ ଭିତରେ ପାର୍ଥକ୍ୟ ଅଛି, ଦେବାଦେବୀ ମାନଙ୍କର ଯେଉଁ ଫଳ ଦିଅନ୍ତି ଶୀଘ୍ର ଦେଇଦିଅନ୍ତି, ଫଳ ଶୀଘ୍ର କିନ୍ତୁ କମ ଫଳ, କିନ୍ତୁ ଜଗନ୍ନାଥ ଡେରିର ଫଳ ଦେବେ, ପରମାନେଣ୍ଟ ଫଳ ଦେବେ। ଆଉ ଦେବାଦେବୀ ଭକ୍ତମାନେ ଏ ଫଳ ପାଇଲା ପରେ ତାଙ୍କର ବୁଦ୍ଧି ଦୂଷିତ ହେଇଯାଏ, କିନ୍ତୁ ଭଗବାନଙ୍କର ଭଜନର ଏ ଗୁଣ ଜଗନ୍ନାଥ ଆପଣଙ୍କୁ ବର ଦେବା ପୂର୍ବରୁ ଆପଣଙ୍କୁ ଶୁଦ୍ଧ କରିବେ। ପ୍ରମାଣ ପ୍ରମାଣ ହେଉଛି ହିରଣ୍ୟକଶିପୁ ରାବଣ, ରାବଣ ହିରଣ୍ୟକଶିପୁ ଭକ୍ତ କି ନୁହେଁ, ଶିବଜୀଙ୍କର ଭକ୍ତ, ହିରଣ୍ୟକଶିପୁ ବ୍ରହ୍ମାଙ୍କର ଭକ୍ତ, କିନ୍ତୁ ବୁଦ୍ଧି ଦୂଷିତ ପରମାନେଣ୍ଟ। ହିରଣ୍ୟକଶିପୁ ଭାବୁଥିଲା ମୁଁ ବ୍ରହ୍ମାଙ୍କୁ ପସନ୍ଦ କରି ପରମାନେଣ୍ଟ ବର ପାଇଯିବି, ଏତେ କଠୋର ତପସ୍ୟା କଲା କିନ୍ତୁ ପରମାନେଣ୍ଟ ବର ପାଇପାରିଲା, ପୁଣି ବୁଦ୍ଧି ଦୂଷିତ ହେଲା। ନିଜର ପୁତ୍ର ସୁଗୁଣ ସମ୍ପନ୍ନ ପ୍ରହ୍ଲାଦକୁ ମାରିବା ପାଇଁ ଚିନ୍ତା କଲା, ଆରେ ତୁମେ ବ୍ରହ୍ମାଙ୍କର ଭକ୍ତ ହେବେ ଥାର୍ଡ କ୍ଲାସ କ'ଣ କର। ତେଣୁ ଦେବାଦେବୀ ମାନଙ୍କ ନିକଟରୁ ବର ପାଇଲା ପରେ ଲୋକମାନଙ୍କର ବୁଦ୍ଧିଟା କ'ଣ ହୁଏ ଦୂଷିତ ହେଇଯାଏ, କାହିଁକି ନା ଶିବଜୀ ବ୍ରହ୍ମାଜୀ ଯେତେବେଳେ ବର ଦିଅନ୍ତି କିଛି କନସିଡର କରନ୍ତି, ବିଚାର କରନ୍ତିନି, ମାଗୁଛି ତ ଦେଇଦେବ ଜାଣିଲେ ତାର କ'ଣ କ୍ଷତି ହବ କ'ଣ ଲାଭ ହବ ସେ ବିଚାର କରନ୍ତି, ନହେଲେ ରାବଣ କାହିଁକି ମରିଥାନ୍ତା, ହିରଣ୍ୟକଶିପୁ କାହିଁକି ମୃତ୍ୟୁବରଣ କରନ୍ତା, ବର ବାପାଙ୍କର ବ୍ରହ୍ମାଜୀ ଶିବ ଚିନ୍ତା କଲେନି ଦେଇଦେବେ। କିନ୍ତୁ ବିଶ୍ୱଭକ୍ତ ଭଗବାନ ଜଗନ୍ନାଥ ବର ଦେବା ପୂର୍ବରୁ ଜଗନ୍ନାଥ ଜାଣନ୍ତି, ବହୁତ ଲୋକ ଏତେ ଭକ୍ତମାନେ ଆସୁଛନ୍ତି ଏଠିକି, ଆପଣ ଦେଖନ୍ତୁ କେହି ନା କେହି କିଛି ଧରିକି ଆସିଛନ୍ତି, ଏ ଉତ୍କଳଭଙ୍ଗର ଅବସ୍ଥା, ସମସ୍ତେ ଜାଣନ୍ତି ଭଗବାନଙ୍କୁ କିଛି ଦେବାକୁ ପଡ଼ିବ, କିନ୍ତୁ ନିଷ୍କାମ ଭକ୍ତ ପାଇବା ବହୁତ କଷ୍ଟ। ଯଦି ବୋର୍ଡ ସେ ଗେଟ୍ ପାଖରେ ଲେଖା ଦିଆଯିବ ଯେଉଁମାନେ ଆସୁଛନ୍ତି ଜଗନ୍ନାଥଙ୍କ ପାଖକୁ କେହି ଜଗନ୍ନାଥଙ୍କୁ କିଛି ମାଗିବେ ନାହିଁ, ଯାହା ଦେବା କଥା ଦେଇକି ଯିବେ କେହି କିଛି ମାଗିବେ ନାହିଁ। ଇସ୍କନ ମନ୍ଦିର ଭିତରକୁ ପଶିବା ପୂର୍ବରୁ ଏଇଟା ଲେଖା ହେଇଯିବ ତ ବୋର୍ଡ, ଯିଏ ଆସିବେ ଏଠି କେହି କିଛି ମାଗିବେ ନା, ଆର ବର୍ଷ କେହି ଲୋକ ଆସିବେ, ଲୋକମାନେ ସମସ୍ତେ ଆସିବା ପୂର୍ବରୁ ଆପ୍ଲିକେସନ ଗୋଟେ ଧରିକି ଆସୁଛନ୍ତି, ପ୍ରଭୁ ମୋର ଏଇ କାମଟା ହଉ, ଆରେ ସିଏ ଭଗବାନ ସିଏ ଜଗନ୍ନାଥ ନା, ସିଏ ଭଗବାନ ତୁମେ ଭଗବାନ, ସେଇଠି ଭଗବାନ ଜଗନ୍ନାଥ ସିଏ ଆପଣଙ୍କ ହୃଦୟରେ ଅଛନ୍ତି। ଅହଂ ଆତ୍ମା ଗୁଡାକେ ସର୍ବଭୂତ ଶ୍ରେୟସ୍ଥିତ ଅହଂ ଆଦିଚ ମଧ୍ୟଂଚ ଭୂତାନାମନ୍ତେ ରଚ, ଅର୍ଜୁନ ମୁଁ ପ୍ରତ୍ୟେକ ଜୀବ ହୃଦୟରେ ଆତ୍ମାର ଅବସ୍ଥାନ ରହିଛି, ପ୍ରତି ସେକେଣ୍ଡରେ ପ୍ରତି ମିନିଟରେ ଆପଣଙ୍କର କ'ଣ ଆବଶ୍ୟକ ଭଗବାନ ଜାଣନ୍ତି। ରୂପଦ୍ରଷ୍ଟାନବନ୍ତା ଭକ୍ତା ମହେଶ୍ୱର, ସେଠି ଜଗନ୍ନାଥ ଆପଣଙ୍କର କ'ଣ ଦରକାର ସିଏ ଜାଣନ୍ତି ନା, ତାହେଲେ ସେ ଭଗବାନ କେମିତି ହେବେ, ଆପଣଙ୍କୁ ଜଣେଇବାକୁ ପଡ଼ୁଛି ପ୍ରଭୁଙ୍କର ଏତିକି ବ୍ୟାଙ୍କ ବାଲାନ୍ସ ଦରକାର, ମୋର ଏତିକି ପୁଅ ଦରକାର, ମୋର ଏତିକି ଟଙ୍କା ଦରକାର, ମୋତେ ଏଇ ରୋଗ ହେଇଛି, ଭଗବାନ କ'ଣ ଜାଣନ୍ତି ନା, ଭଗବାନ ଜାଣନ୍ତି ଯେ ତୁମେ ଭଗବାନଙ୍କୁ ଜଣା ସେଟା ମାନେ ଭଗବାନ ହେଲେ ମୂର୍ଖ, ତୁମେ ହେଲେ ପଣ୍ଡିତ, ଭଗବାନଙ୍କ ସବୁ ଜଣା। ତେଣୁ ଉତ୍କଳ ଭୂମିରେ ଦେବାଦେବୀ ପାଞ୍ଚ ପ୍ରକାର, ପ୍ରଥମେ ହେଲେ ବିଶ୍ୱଭକ୍ତ ବହୁତ କମ, ଦ୍ୱିତୀୟରେ ଦେବାଦେବୀ ଭକ୍ତମାନଙ୍କର ସଂଖ୍ୟା ୟାଠୁ ଅଧିକ, ତୃତୀୟରେ ତାଠୁ ଅଧିକ ଯେଉଁମାନେ ଦେବାଦେବୀ ସହିତ ବିଷ୍ଣୁ ପୂଜା କରୁଛନ୍ତି, ସମସ୍ତଙ୍କ ପାଖରେ ହାତ ରଖିଥିଲେ ଯେଉଁଠି ଫଳ ହେଲା ଆଉ ଦୁଃଖ ନୁହେଁ। ଆଉ ଚତୁର୍ଥ ପ୍ରକାର ଲୋକ ଏମାନଙ୍କ ସଂଖ୍ୟା ତ ଆହୁ ବୃଦ୍ଧି, ଯେଉଁମାନେ କାହାକୁ ପୂଜା କରୁନାହାନ୍ତି ବାବାମାନଙ୍କୁ ଭଗବାନ ଭାଇ ପୂଜା କରୁଛନ୍ତି, ଏହି ଜଗନ୍ନାଥ ମୋ ବାବା ହିଁ ଭଗବାନ। ଏବଂ ପଞ୍ଚମ ପ୍ରକାର ଲୋକ ଇଏ କେବଳ ସର୍ବଧର୍ମ ସମନ୍ୱୟ ନା, ଇଏ କେବଳ ସମ୍ମାନ ଆଶା କରୁଛି, ହଁ ସବୁ ଯିଏ ଯାହା କରୁଛି ସବୁ ଠିକ, ଚୋର ବି ଠିକ, ପୋଲିସ ବି ଠିକ, ଯିଏ ଯାହା କରୁଛି ସବୁ ଠିକ, ସବୁ ଧର୍ମ ସମାନ, ଯିଏ ଯାହାକୁ ପୂଜା କରୁ ସବୁ ଠିକ। ଏ ପାଞ୍ଚ ପ୍ରକାର ଲୋକ ବର୍ତ୍ତମାନ ଉତ୍କଳ ଭୂମିରେ ଭକ୍ତି, କିନ୍ତୁ ଉତ୍କଳରେ ଜଲିମୁଷି କରୁଛନ୍ତି नौचात्र वैष्णव उपस्थित नास्तिक बाबी वर्तते समस्त वैष्णव थे कि नास्तिक वर्तमान समस्त ना आम कहाँ धर्म को निंदा करवा उचित नहीं। हाँ धर्म को निंदा करवा उचित नहीं, अधर्म को निंदा करवा उचित था। धर्म का कौन जगन्नाथ को सर्व मदा गाओ की धर्म भगवान भगवत गीता कौन कहे भगवान गीतार कहले सर्व अधर्म परित्यज्य मोस्ट इंपोर्टेंट भगवान गीतार कहले सब अधर्म को छाड़ पार शरण भगवान गीतार कहले सब धर्म को छाड़ पार शरण कहीं कहे लोक अधर्म को छाड़ भगवान को शरण दिया कथा भगवान ना 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 धर्म को छाड़ पार शरण व्यक्ति जगन्नाथ शरण न गले जहाँ शरण जाता इंडायरेक्टली अधर्म हिरण्यकशिपु कौन शरण जा ना रावण कौन शरण जा ना कंस ऋषिपति शरण जाता आप जानते आज भी देखे आसबे आज भी मथुरा नगर में चार जन शिवजी मूर्ति मंत शिवजी को वर्ष कर रखी था कंस प्रसन्न थे शिवजी किंतु भगवान शरण अधर्म भगवान शरण जीवाटा धर्म बास जगन्नाथ शरण जीवाटा धर्म जगन्नाथ शरण न जाए आ जगत में जहां शरण जीवा हूँ एक नंबर धर्म बास से तो भगवान गीतार कहले सर्वधर्म परित्यज्य मेकम शरण क्या जगत में आप जहां शरण जा ब्रह्माजी शिवजी सी भी शरण जा जगन्नाथ बड़ प्रश्न नहांती श्रीक्षेत्र को चल देखिए गौड़खंड पचर डोर किपर हाथ जोड़ी जोड़ी ब्रह्माजी शिवजी ठिया लोक मैंने ब्रह्माजी शिवजी पाद को हाथ में लगे पतला भी दर्शा ये हूँ ब्रह्माजी शिवजी स्थिति से जगन्नाथ को शरण जाए लोक मैंने तत्व एत मानते भ्रम पड़े ना ना जी जहा कर सब ठीक ना आम धर्म नाम जगन्नाथ को शरण जीवा धर्म हिरण्य कशिपु कितने बयस देखते राजा विराज जहां भरे केवल ब्रह्माजी शिवजी दुई जन छड़ा 33 कोटी देवता सहित नारद मुनि डेली आसिक प्रेजेन्ट पकड़ जाटेड आज्ञा हिरण्य कशिपु नमस्कार आप दरबार में हाजर है भागवत नारद मुनि कहते युधिष्ठिर आउ का कथा कह मोर भाई मुक्त जीवात्मा मुझे डेली जाए हिरण्य कशिपुर गुणगान कर समुद्र मूर्ति मंत्र अलंकाराणी हिरण्य कशिपु रहा एकमात्र धार्मिक कि पुत्र सात वर्ष बाहर कंप्रमाइज करत सी कहले मो बापा तो अधार्मिक मो बापा तर जहाँ पूजा करूँ मुझे विष्णु पूजा करा धर्म को निंदा करना जिते हिरण्य कशिपु प्रश्न करती प्रहलाद निर्भीक भाव में गोटे कथा कहते ये विष्णुभक्त लक्षण विष्णुभक्त ये लक्षण से भय करेंगे ना समस्त को निर्भय गोटे कथा कह लक्ष लोक अप्रिय हम तुम कौन असुविधा अच्छी कि आम कंप्रमाइज करना समस्त तुम्हें जगन्नाथ पर समान बास जे जो समय प्रहलाद को प्रश्न करें हिरण्य कशिपु प्रहलाद संड अमर का दुई जन गुरु तुम रही शुक्राचार्य शिष्य कौन तुम्हें कौन शिक्षा करविक भाव समय गोटे कथा कह बाबा श्रवणम कीर्तनम विष्णु स्मरणम पाद सेवनम अर्चनम मंदनम दस्यम सख्यात्म निवेदनम इति पुंसात्मिका विष्णु भक्ति चेत रक्षण क्रियते भगवत तत्मे अधिक उत्तम बाबा भगवान को जगन्नाथ को भक्ति करवा छड़ा नवदा भक्ति आई जगत श्रेष्ठ शिक्षा किसी ना हिरण्य कशिपु जो शुणा क्रोधान्वित सांग सांग गुरुपुत्र पचार प्रहलाद को किए शिक्षा देगा संडामर को कहते आज्ञा आम शिक्षा दूर ना कि लुचि की कौन सी वैष्णव आसिक शिक्षा दूर ना कि स्वाभाविक प्रहलाद रही विष्णु भक्ति पचार हिरण्य कशिपु प्रहलाद प्रहलाद तुम गुरु तो तुमको शिक्षा दौना कि आस तुमको शिक्षा दौना तुम्हें
তুমি কিভাবে ভগবানকে ভালো পাওছ, কাহিনী বিষ্ণুকে ভালো পাওছ?
প্রহ্লাদ কুছন্তি রাজাধিরাজ হিরণ্যকশিপুর সম্মুখে মুহরে ঠোঠা বাড়ি কুছন্তি, বাবা তুমি অন্ধ।
নতে বিদুষার্থ প্রতিহি বিষ্ণু দুরাসরাজে বহিরাত্মমানিনা অন্ধার্থান্ধে উপনীয়ানাম ঈষৎ তন্ত্রপি উর্ধাঙ্গুবদ্ধা।
হে বাবা, এটি অন্ধ পছরে অন্ধ যা বলি এ জগতরে সেমানে অন্ধ এমানে কি বাবা মুক্তি মারি করছেন?
কাহিঁকি নতে বিদুষার্থ গতিহি বিষ্ণু, যেমনে জানন্তি না জগন্নাথ একমাত্র স্বার্থবতী বলি সেমানে অন্ধ, সেমানে বৈরার্থ মানিয়া, সেমানে স্বার্থ পাই কিঞ্চিত স্বার্থ পাই
সেমানে কেউ দেবা দেবীঙ্কর ভোজন করুছন্তি, কেউ বাবাঙ্ক নিকটকে যাউছন্তি, সেমানে জগন্নাথ নিকটে আসুন। বৈরার্থ মান
অন্ধা যথা মন্ধই উপনীয়মান তে ঈশ্বর তন্ত্রম অপি উদাঙ্গিবদ্ধা, সেমানকর হাত গোড় বন্ধ হয়েকি রয়েছে তিন গুণের অন্ধ পছরে অন্ধ গলা বলে
সত্য রজ তম তিন গুণের সংসার সে দুঃখ পাই বিস্তারিত অবস্থায় মতো গ্রহণ করে
সিদ্ধা প্রভাব কেন প্রহ্লাদ প্রহ্লাদ কম্প্রোমাইজ করেন? তেমন ভগবান জগন্নাথ তোমার সরল যা একমাত্র ভগত উৎকলবাসি মানে ঘরে ঘরে জগন্নাথকে পূজা করা দরকার, উৎকলবাসী মানে ঈশ্বর গলার না
বর্তমানে তা নাই,
বর্তমানে জগন্নাথকে আগে থাকে পছরে
সব আত্ম জগন্নাথ না কে
উৎকল লোক উৎকলবাসী লোক মানুষ সৌভাগ্য জিনিস হেলা
সে ভগবানকে স্মরণ দিয়ে দেখুন
সে সবু বাবা মানে জানান্তি উৎকলবাসী লোক মানে ভক্ত
ডিসেম্বর জানুয়ারি নভেম্বর ডিসেম্বর জানুয়ারি ফেব্রুয়ারি সবু বাবা মানে ক্যাঁ ভুবনেশ্বর করে সবু পেড়ি ফুটলা ধরি চলে আসি কেন জানান্তি এইটি হি কষ্টমর অনেক উৎকলবাসী
উৎকলবাসী মানে সহজ ভক্ত সে স্মরণ যাবে জগন্নাথকে আগে রাখবে পছরে নিজে বাহার সব ক্যাঁ পাশ করছে
না আমি কাহার ভক্ত না আমি জগন্নাথ ভক্ত সমস্ত বৈষ্ণব
আমি কাহার স্মরণ দেওয়া উচিত না জগন্নাথকে স্মরণ দেওয়া উচিত
তাহলে প্রশ্ন আসিব যদি আমি জগন্নাথকে স্মরণ দেওয়া উচিত আর লোক তো কুছন্তি বর্তমান সভ্যতার আরে জগন্নাথ এবে টিভিরে বি প্রবচন হচ্ছে বড় বড় প্রফেসর মানে আসিকি প্রবচন হচ্ছে এই জগন্নাথ হিস্ট্রি হিসাবে এই কত হাজার বর্ষ পূর্ব আসছেন আর তারপরে বি আমার গোটে কোন বাহারছে মালিকা জগন্নাথ এটি বি রইবে নি সে ছতিয়া বস্তু পড়বে উড়িষ্যার লোক মানে আরে জগন্নাথ তো কোন দাঁড়ির উপরে অনেক কাঠের উপরে পূজা করছেন সে তো সেটি রইবে নি
এই কত বর্ষ পূর্ব কি মানে প্রতিষ্ঠা করদেছেন তারপরে পুরি পড়ে যে ছতিয়া বস্তু
না যমরাজকে স্কন্দ প্রাণে লক্ষ্মী দেবী বলছেন জগন্নাথ এই ক্ষেত্রে রহিলে যে মানে মালিকা নামের লোক মানুষের মথা কি ভ্রম করছেন সেমানে শুনবা দরকার এটা পাগলামি জিনিস
কোন শাস্ত্র প্রমাণ নাই জগন্নাথের শ্রীক্ষেত্রে ছাড়ি দিয়ে গেলে
কি এসে
ভগবান লক্ষ্মী দেবী কোথ যেমন ভগবান করছেন স্কন্দ প্রাণে লক্ষ্মী দেবী যমরাজ করছেন অল্প অবসানে ক্ষেত্র বৈরতজ্যম বহ কদাচন কর্তাবসান অতি দ্বন্দ্বে দিয়তে পরমস্থিন হে যম এ কর্প যেতবে সরিযিব পরমস্থিন ব্রহ্মা পূর্বে আমি কোন শ্রীক্ষেত্রে প্রতিষ্ঠা করি যেতবে মহাপ্রবাহ হয়েযিব পূর্বী শ্রীক্ষেত্র ধাম রহিব লক্ষ্মীজি নিজে করছেন ব্রহ্মাজি আমার দুজনকে প্রতিষ্ঠা করি শ্রীক্ষেত্র ধাম এপরে ধাম নুহে ব্যক্তি মানে জানান্তি না প্রায় কেবল বড় বড় রিসার্চ করিকি হ জগন্নাথ ধাম এতদিন হল সৃষ্টি হল হিস্ট্রি এয়া কৌছি এয়া কৌছি তোমার হিস্ট্রি তোমার কি বুদ্ধি আছে তোমার পছ বড় তুমি দেখলে তুমি হিস্ট্রি দেখিও হ্যাঁ তুমি জগন্নাথ উপরে কোন রিসার্চ করল তোমার পছ বড় কড়া কি ধরা তুমি দেখেছ তুমি দেখি না তোমার কি মনে হয়েছে তুমি জগন্নাথ কোন কথা তুমি শোনো লক্ষ্মী দেবী কৌছেন কল্প অবস্থান হয়ে গেলে সুদ্ধা মেডিয়া অবস্থান করি মুই ক্ষেত্র ছাড়ি আমি যাব না ব্রহ্মাজী আমাকে প্রতিষ্ঠা করি এবং ভগবান তিনি থর সত্য করে কোথায় জগন্নাথ শ্রী প্রতিমা বাচ যেতবে ইন্দ্রব্রহ্মাঙ্ক সম্মুখে
ଭଗବାନ ପ୍ରଥମେ ନୃସିଂହ ମୂର୍ତ୍ତି ଧରିଲେ, ଇନ୍ଦ୍ରଦ୍ୟୁମ୍ନ କ୍ରନ୍ଦନ କଲେ, ପ୍ରଭୁ ବ୍ରହ୍ମାଜୀ ତ କହିଥିଲେ ନାରଦ ଜୀଙ୍କୁ ଆପଣ ଚତୁର୍ଦ୍ଧା ମୂର୍ତ୍ତି ହେବେ ବୋଲି, ନାରଦ ମୋତେ ମଧ୍ୟ କହିଥିଲେ ଚତୁର୍ଦ୍ଧା ମୂର୍ତ୍ତି ହେବେ ବୋଲି, ଆପଣଙ୍କର କେବଳ ନୃସିଂହ ମୂର୍ତ୍ତି ହୋଇଛନ୍ତି ପ୍ରାର୍ଥନା କରି ସେତେବେଳେ ଭଗବାନ କହିଛନ୍ତି ହେ ଇନ୍ଦ୍ରଦ୍ୟୁମ୍ନ, ସେ ପ୍ରତିମା ଦେବା ସେ ପ୍ରତିମା କହିଛନ୍ତି ତୁମର ମୋ ପ୍ରତି ବା ଜୀବଜଣର ମୋ ପ୍ରତି ଦାର ବୃଦ୍ଧି ହେବ। ଏ ଜଗନ୍ନାଥ କାଠ ପାଷାଣ, ଏଇଥିପାଇଁ ମୁଁ ତୁମକୁ ଦେଖାଇଲି ପ୍ରଥମେ ନୃସିଂହ ମୂର୍ତ୍ତି, ଏବଂ ଭଗବାନ ନୃସିଂହ ମୂର୍ତ୍ତି ମୂର୍ତ୍ତିକୁ ଅନ୍ତର୍ହିତ କରି ପ୍ରତିମା କରୁଛନ୍ତି। ସେ ପ୍ରତିମା ବାଚ ସତ୍ୟମ ସତ୍ୟମ ପୁନଃ ସତ୍ୟମ ସତ୍ୟମ ଏତ୍ ମେ ପ୍ରସାଦ ଭଙ୍ଗେ ତତ୍ସ୍ଥାନମ ନ ତଥ୍ୟାମି କଦାଚନମ। ଭଗବାନ ତିନି ଥର ସତ୍ୟ କରି କହିଲେ କାହାକୁ, ଇନ୍ଦ୍ରଦ୍ୟୁମ୍ନ, ସତ୍ୟମ 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 ଏତ, ମୁଁ ସତ କଥା ଗ୍ରହଣ କଲି, ମୁଁ କହୁଛି କଣ, ପ୍ରସାଦ ଭଗ୍ନ ଏଇ ମନ୍ଦିର ଭାଙ୍ଗିବାର ସେଟା ବି ଜଗନ୍ନାଥ ଏହା କହୁଛନ୍ତି ଇନ୍ଦ୍ରଦ୍ୟୁମ୍ନ। ଇନ୍ଦ୍ରଦ୍ୟୁମ୍ନ ତୁମେ କୋଟି କୋଟି ରତ୍ନ ନେଇ ଯେ ମନ୍ଦିର କରିଛ, ଏ ମନ୍ଦିର ଭାଙ୍ଗିବାର ସେଟା ବି ଏଠି କହୁଛନ୍ତି। ପ୍ରସାଦ ଭଗ୍ନ ତତ୍ସ୍ଥାନ, ଏହି ସ୍ଥାନ ଭଗବାନ ଅମ୍ବରୀଶ ନିର୍ଦ୍ଦେଶ କରି କହୁଛନ୍ତି, ଏହି ସ୍ଥାନକୁ ପ୍ରସାଦ ଭାଙ୍ଗିବାରେ ସୁଦ୍ଧା ନ ତଥ୍ୟାମିକ ବାଚ, ମୁଁ କେବେ ତ୍ୟାଗ କରିବି। ଆଉ ଜଗନ୍ନାଥ ଛତିଆ ଗୋଟେ କହିଲି, ଲୋକମାନଙ୍କର ମଥାକୁ ଖାଇଦେଲେ ବାବା, ମୁଁ ଖାଇଦେଲି ସୀତା ସରଳ କଥା, ସମସ୍ତ ଜଗନ୍ନାଥଙ୍କ ସମନ୍ୱୟ ଭଗବାନଙ୍କର ହଜାର ହଜାର ରାସ୍ତା ଦେଖି ଲୋକମାନେ କଣ କହିବା ଅବସ୍ଥା ଦେଖନ୍ତି, କେତେ ସ୍ପଷ୍ଟ ଜିନିଷ। ଆଉ ଭଗବାନ କେଉଁ ଉପରେ ରହିଲେ, କେମିତି ଜାଗା ଜଲେଶ୍ୱର ଯାଇଥିଲେ, ସେଠି ଭାଗବତ ସପ୍ତାହ ହେଲା, ଜଣେ ଲୋକ ପ୍ରଶ୍ନ କରୁଛି, ଏସବୁ ବଡ଼ ପାଗଳ ବସୁଛନ୍ତି, ତାଙ୍କ ମଥା ଗଲା କୁହନ୍ତି ପୋକ ଖାଉଛି, ସେ କେବଳ ଜଗନ୍ନାଥ ଉପରେ ଖାଲି ବସି କଳ୍ପନା କରି କିଛି ଲେଖିଲା, ଜଗନ୍ନାଥ କାହିଁକି ଦାରୁ ମୃତ୍ୟୁ ଧରିଲେ, ସିଏ ଗୋଟେ ବସି କଳ୍ପନା କରି କଣ କୋଡ଼ିଏ ତିରିଶ ପେଜ୍ ଲେଖିଦେଲେ ଏବଂ ଡକ୍ଟରେଟ୍ ଲୋକଙ୍କୁ ଲେଖିଦେଲା। ଆଉ ଆରେ ଭଗବାନ କହିଛନ୍ତି, ଭଗବାନ କି ରୂପ ଧରି ଭଗବାନ ଜାଣନ୍ତି, ଭାଗବତରେ କୌଣସି କଳ୍ପନା ବି ସେ ନାହିଁ, ସବୁ ପ୍ରିନ୍ସିପଲ ଜଗନ୍ନାଥ ଏଷ୍ଟାବ୍ଲିଶ କରି ସାରିଛନ୍ତି। ଭଗବାନ ଆଠଟି ରୂପରେ ବିଭୋର ରୂପରେ ଭଗବାନ ପୂଜା ନିଅନ୍ତି, ଶୈଳ ଶିଳା ରୂପରେ, ଦାରୁ ଦାରୁବ୍ରହ୍ମ ରୂପରେ, ଲୋହି ଲୋହ ଧାତୁ ରୂପରେ, ଲେପ୍ୟା ଲିପି ଦେଲେ ବି ଲେଖା ଫଟୋ, ସୈକତି ବାଲିରେ, ମନମୟୀ ମନରେ, ମଣିମୟୀ ମଣିରେ, ପ୍ରତିମା ଅଶ୍ୱଧା ସ୍ମୃତା, ଏ ଆଠ ପ୍ରକାର ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ମୁଁ ଏ ଆଠ ପ୍ରକାର ସେବା ନିଏ। ଲୋକମାନଙ୍କର ମଥାର ପାଗ କାହିଁକି ଜଗନ୍ନାଥ ତାର ମୂର୍ତ୍ତି, ଆରେ ଜଗନ୍ନାଥ ତାର ମୂର୍ତ୍ତି ହେବେ, କଣ ଜଗନ୍ନାଥଙ୍କର ସେ ପ୍ରଶ୍ନ କଲେ, ଜଗନ୍ନାଥ କାହିଁକି ଦାର ମୂର୍ତ୍ତି ହେବେ, ମୁଁ କହିଲେ ଆପଣ ପ୍ରମାଣ ଦେଇପାରିବେ ଜଗନ୍ନାଥ ମଣିମୂର୍ତ୍ତି ହୁଅନ୍ତିନି ବୋଲି, ଶିଳା ମୂର୍ତ୍ତି ହୁଅନ୍ତିନି, ଆପଣ ପ୍ରମାଣ ଦେଇପାରିବେ, ଅଛି ପ୍ରମାଣ, ଜଗନ୍ନାଥ ଶିଳା ମୂର୍ତ୍ତି ହେଇଛନ୍ତି, ସ୍କନ୍ଦପୁରରେ ଅଛି, ଅଲଗା କଳ୍ପରେ ଏହି କଳ୍ପରେ ଭଗବାନ ଦାର ମଣି ମୂର୍ତ୍ତି ରହିଛନ୍ତି, ପୂର୍ବ କଳ୍ପମାନଙ୍କରେ ଭଗବାନ ମଣିମୟ ମୂର୍ତ୍ତି ହୋଇଥିଲେ। ଆପଣ ବାଲେଶ୍ୱର ଜିଲ୍ଲାରେ ଗୁଡ୍ଡୁ ବୋଲି ଗୋଟେ ଜାଗା ଅଛି, ଗୁଡ୍ଡୁ ସେଠି ବଳଦେବ ଅଛନ୍ତି ସ୍ୱୟଂ, ଗୋଟିଏ ଆମେ ଯାଇଥିଲୁ ପଦଯାତ୍ରା ଦେଖିଲୁ, ଗୋଟିଏ ପୁଷ୍କରଣରେ ବାହାରିଛନ୍ତି ପ୍ରସ୍ତର ଗରମ, କେବଳ ଗରମ ସେଠି ପୂଜି ଦେଉଛନ୍ତି, ପୁଣି ଭାସୁଛନ୍ତି, ଭାସୁଥିଲେ ଜଳ। ଆଉ ଉତ୍କଳ କ୍ଷେତ୍ରରେ ଗୋଟିଏ ଲୀଳା କହୁଛି, ମୋର କହିବାର ତାକୁ କହୁଛି, ଆପଣମାନେ ଉତ୍କଳବାସୀ, ଆପଣମାନେ ମଥାକୁ ଆଉ ଖର୍ଚ୍ଚ କରନ୍ତୁ ନା, କେମିତି କେବଳ ଭଗବାନଙ୍କ ନାମରେ ଆଶ୍ରୟ କରନ୍ତୁ, ଗୀତା ଭାଗବତ ପଢ଼ନ୍ତୁ, ଜଗନ୍ନାଥଙ୍କ ସମାନରେ ବାସ, ଆଉ କାହା ଚକ୍କରରେ ପଡ଼ନ୍ତୁ, ମୋର କହିବାର ତାକୁ କହୁଛି, ଏସବୁ କଳ୍ପନା ଜଳ୍ପନା ଭିତରେ ପସନ୍ଦ ନୁହଁ, ଜଗନ୍ନାଥ ଯେ ସେମାନେ ହୁଅନ୍ତି ନା ଏହା ଠିକ୍ ନୁହେଁ। ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ ଛୋଟ ଲୀଳା କହୁଛି, ଶ୍ରୀକ୍ଷେତ୍ରରୁ କିଛି ବାଟ ଦୂରରେ ଗୋଟିଏ ଗାଁ ଅଛି, ଆପଣମାନେ ପଚାରିବେ ସେ ଗାଁ ନାଁ ଅଠେଇଶ ଗ୍ରାମ, ଅଠେଇଶ ଗ୍ରାମ, ସେ ଗାଁରେ ଜଣେ ଭକ୍ତ ଥାଆନ୍ତି, ତାଙ୍କର ନାଁ ହେଉଛନ୍ତି ପଦ୍ମନାଥ ତ୍ରିପାଠୀ, ବ୍ରାହ୍ମଣ କୁହ ପଦ୍ମନାଥ ତ୍ରିପାଠୀ, ତାଙ୍କର ଘର ଅଛି ବାର ମାଇଲ ଦୂର ଶ୍ରୀକ୍ଷେତ୍ରରେ, କିନ୍ତୁ ପ୍ରତିଦିନ ସେ ଜଗନ୍ନାଥ ଦର୍ଶନ କରିବାକୁ ଆସେ। ଉତ୍କଳବାସୀମାନଙ୍କର
ଏଇଟା ଗୋଟେ ଭକ୍ତ ବୈଷ୍ଣବ ତାଙ୍କର ସ୍ୱାଭାବିକ ଜନ୍ମଜାତ ଗୁଣ ଥିଲା ନ୍ୟାଚୁରାଲି ବୈଷ୍ଣବ ଯାହା କହିଲେ ସ୍ୱାଭାବିକ ଭକ୍ତ ଦେଇଛନ୍ତି ମନ୍ଦିରକୁ ଯିବା ଭଗବାନଙ୍କୁ ଦର୍ଶନ କରିବାଟା ସ୍ୱାଭାବିକ ଜିନିଷ ମନ୍ଦିରକୁ କାହା ରିକ୍ୱେଷ୍ଟରେ ଆସିବା କିଏ କହୁଛି ଚାଲ ଟିକେ ମନ୍ଦିରକୁ ଯିବା ମନ୍ଦିର କାହା କାହା କୁହନ୍ତୁ ଚାଲ ମାର୍କେଟ ଯିବା ସାଙ୍ଗେ ସାଙ୍ଗେ ଗାଡି ଭସ କିଣି ଷ୍ଟାର୍ଟ ହେଇଯିବ ଚାଲନା ଭାଇ ଟିକେ ମନ୍ଦିରକୁ ଯିବା ମୋର ବହୁତ କାମ ଅଛି ସେ ଭାବନ୍ତି ମନ୍ଦିରଟା ହେଉଛି ଝିଅ ନାହିଁ ମାର୍କେଟଟା ହେଉଛି ପ୍ରକୃତରେ ମୁକ୍ତ ସ୍ଥାନ ଇଏ ହିଁ ଉତ୍କଳ ଲୋକମାନଙ୍କର ଧାରଣା ହେଇଗଲା ସ୍ୱାଭାବିକ ମନ୍ଦିରକୁ ପ୍ରତିଦିନ ଆସିବା ଦରକାର ବାର ମାଇଲ ଦୂରରୁ ପଦ୍ମନାଥ ତ୍ରିପାଠୀ ପ୍ରତିଦିନ ଆସନ୍ତି ଆଉ ଭାର୍ଗବୀ ନଦୀକୁ ପାରିକି ଆସନ୍ତି ଭାର୍ଗବୀ ନଦୀ ଅଛନ୍ତି ନା ଦଣ୍ଡ ଭଙ୍ଗା ଯୋଉ ଭାର୍ଗବୀ ନଦୀ ଅଛି କିନ୍ତୁ ସ୍ୱାଭାବିକ ତାଙ୍କର ଭକ୍ତି ସେ ତ ନିୟମ କରିଛନ୍ତି ନା ଆମେ ଯେଉଁଦିନ ପ୍ରତିଦିନ ଜଗନ୍ନାଥକୁ ଦର୍ଶନ କରିବା ପାଇଁ କିନ୍ତୁ ଗୋଟିଏ ଦିନ ବହୁତ ବର୍ଷା ହେଉଛି ନଦୀ କୁଆଡ଼େ ଆସିକି ପହଞ୍ଚି ଯାଉଛି ଦେଖୁଛନ୍ତି ମୁଁ ତ ନଦୀ ଆଉ ପାର ହେଇପାରିବିନି ଝଡ଼ ବର୍ଷା ଡଙ୍ଗାବାଳ ବି ଏତେ ଝଡ଼ ବର୍ଷା ଡଙ୍ଗାବାଳ ଧରିକି ସେମାନେ ଗାଁ କରିବେ କଣ କରିବେ ପଦ୍ମନାଥ ଜଗନ୍ନାଥ ଡାକିଲେ ପ୍ରଭୁ ଭକ୍ତ ସବୁପରେ ଜିନିଷ ଚିନ୍ତିତ ଜିନିଷ ଯେଉଁମାନଙ୍କ ଜୀବନରେ ନିଶ୍ଚୟତା ନାହିଁ ଯେଉଁମାନେ କମ୍ପ୍ରମାଇଜ୍ କରନ୍ତି ସେମାନେ ଭଗବାନ ପାଇପାରିବେ ମୁଁ ଏଇଟା କରିବି ନିଶ୍ଚିତ ଏମିତି ହଁ ଯେବେ ଗୋଟେ ସଂସାରୀ ଲୋକ ସେ ଏତେ ଆଜି ଯେ ଗୋଟେ ବଡ଼ ବିଜନେସ୍ ମ୍ୟାନ୍ ହେଇଛି ଆଜି ଯେ ଗୋଟେ କମ୍ପ୍ୟୁଟର ଇଞ୍ଜିନିୟର ହେଇଛି ତା ଜୀବନରେ ଡିଟର୍ମିନେସନ୍ ଅଛି ନା ମୁଁ ଫାଷ୍ଟ କ୍ଲାସ୍ ପାଇଲି ମୁଁ 18 ଘଣ୍ଟା ପରିଶ୍ରମ କରିବି ଯଦି ମେଟେରିଆଲ ଲାଇଫ୍ରେ ଆପଣ ଡିଟର୍ମିନେସନ୍ ନେଇକି ଆପଣ ସକ୍ସେସ୍ ପାଉଛନ୍ତି ସ୍ପିରିଚୁଆଲ ଲାଇଫ୍ରେ ଡିଟର୍ମିନେସନ୍ ରହିଲେ ଆପଣ ସକ୍ସେସ୍ କିଭଳି ପାଇବେ ଜଗନ୍ନାଥଙ୍କୁ କିଭଳି ଦର୍ଶନ କରିବେ ଅନ୍ଧାରରେ ବାଡ଼ି ବୁଲେଇ ହବ ନା ନା ମୁଁ ଜଗନ୍ନାଥ ମୁଁ ଆଜିକାଲି ଡାକ ଶୁଣୁଛନ୍ତି ସେ ତାରିଣୀ ମା ଭଲ ଶୁଣୁଛି ନା କାହିଁକି ନା ଜଗନ୍ନାଥ ଶୁଣୁନାହିଁ ଏମିତି ଅନ୍ଧାର ବାଡ଼ି ବୁଲେଇ ହବ ନା ଡିଟର୍ମିନେସନ୍ ରହିବା ଦରକାର ଭଗବାନ ଶୁଣିବେ ଚକା ଚକା ଆଖିରେ ଭଗବାନ ଚାହିଁକି ରହିଛନ୍ତି ଭଗବାନ ଭଜନଙ୍କର ଡାକ ଶୁଣିଲେ ଭଗବାନଙ୍କର ନେଟୱାର୍କ କେବେ ଫେଲ୍ ନାହିଁ କି ବିଜି ନାହିଁ କେବଳ କନେକ୍ସନ୍ ଠିକ୍ସେ ପଦ୍ମନାଥ ତ୍ରିପାଠୀ ଠିଆ ହେଇକି ଡାକୁଛନ୍ତି ପ୍ରଭୁ ମୋ ଜୀବନରେ କେବେ ଗୋଟିଏ ଦିନ ଆପଣଙ୍କୁ ଦର୍ଶନ ନ କରି ମୁଁ ରହିନି ଆଜି ମୁଁ ଦର୍ଶନ କରିନି ତେଣୁ କିପରି ଦର୍ଶନ କରିବି ସେ ବ୍ୟବସ୍ଥା ଆପଣଙ୍କ ଭକ୍ତ ଲାଗେ ଫୋନ୍ ସାଙ୍ଗେ ସାଙ୍ଗେ ପଦ୍ମନାଥ ତ୍ରିପାଠୀ ଦେଖୁଛନ୍ତି ଗୋଟେ କାଠ ଆସିକି ଲାଗିଗଲା ସେ ଜାଣନ୍ତିନି କାଠ ବୋଲି ଦେଖାଯାଉଛି ପାଉଁଶିଆ ପାଉଁଶିଆ ଆସ ବର୍ଷା ଝଡ଼ ତାପରେ ଚଢ଼ିଲେ ପାର ହେଇକି ପଡ଼ିବ ଭାଗ୍ୟ ପାର ହେଇକି ଗଲେ ଦର୍ଶନ କଲେ କେଉଁଠି ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଲେ ଫେରିଲା ବେଳେ ବି ସେ କାଠରେ ଲାଗିକି ରହିଛି ସେ କାଠରେ ପୁଣି ପାର ହେଲେ ଭାର୍ଗବୀ ପାର ହେଇଗଲା ପରେ ଯେତେବେଳେ ପାର ହେଇକି କୂଳରେ ଗୋଡ଼ ଦେଇଛନ୍ତି ସେ ଦେଖିଲେ ସେ କାଠ ନୁହେଁ ସେ ଗୋଟେ କୁମ୍ଭୀର ଡେଉଁଛି ପାଣି ଭିତରେ କିନ୍ତୁ ପାଗଳ ହେଲେ ଆରେ ଏଇଟା କୁମ୍ଭୀରଟା ୟାର ପିଠରୁ ପୁଚି ଅଭିଜ୍ଞ କଲି ପୁଣି ସେ ଯଦି ଅପେକ୍ଷା କରି ରହିଛି ମୁଁ ପାର ହେଲା ପରେ ବି ସେ ପୁଣି ଡେଇଁଲା କୂଳ ଭିତରକୁ ଜଗନ୍ନାଥ ପ୍ରାର୍ଥନା କଲା ପ୍ରଭୁ ମୋର ଭୟ କିଛି ନାହିଁ କିନ୍ତୁ ଗୋଟେ କୁମ୍ଭୀର ଦ୍ୱାରା ମୋତେ ପାର କଲେ ଆପଣଙ୍କର ଦର୍ଶନ ଦେଖିବା ପାଇଁ ଆପଣ ଦର୍ଶନ କରିବା ପାଇଁ ଆଚ୍ଛା ଆପଣ ତ ଇଚ୍ଛା ନୁହେଁ ନା ଆପଣ ଇଚ୍ଛା କଲେ କଣ ମୁଁ ଘରେ ବସିଲେ ପ୍ରତିଦିନ ଆପଣ ଦେଖିପାରିବୁନି ଭକ୍ତ ଯେତେବେଳେ ଯେଉଁ କାମନା କରେ ଭଗବାନ ତଥା ପୂର୍ଣ୍ଣ କରନ୍ତି ଜଗନ୍ନାଥ ସେଥିରେ ରାତିରେ ଶୋଇଛନ୍ତି ଜଗନ୍ନାଥ ସ୍ୱପ୍ନରେ କରୁଛନ୍ତି ପଦ୍ମନାଥ କାଲି କାଲିଠାରୁ ତୁମେ ଆଉ ମୋ ଶ୍ରୀକ୍ଷେତ୍ରକୁ ଆସିବା ପାଇଁ ପଡ଼ିବ ନାହିଁ ଜଗନ୍ନାଥ ନିଜେ କହିଛନ୍ତି ନା କାହିଁକି କହୁ ନା ମୁଁ ନିଜେ ତୁମର ବାଡ଼ି ବାଡ଼ି ଆମର ଦୁଇଟା ଦ୍ୱାର ଥାଏ ଓଡ଼ିଶାବାସୀମାନଙ୍କର ଦୁଇଟା ଆଜିକାଲି ଭଲ ଟାୱାର ଫାୱାର ଘର ନାହିଁ କି ପବନ ନାହିଁ ଏମିତି ଅବସ୍ଥା ନଥିଲା ବାଡ଼ି ଦ୍ୱାର ଦାଣ୍ଡ ଦ୍ୱାର ଦ୍ୱାର ଥିଲା ତେଣୁ ବାଡ଼ି ଦ୍ୱାରର ପଛପଟରେ ଯେଉଁ ପାଳ ଗଦା ଅଛି ସେ ପାଳ ଗଦା ଭିତରେ ମୁଁ ଜଗନ୍ନାଥ ମୁଁ ନିଜେ ପ୍ରସ୍ତରରେ ତିନି ମୂର୍ତ୍ତି ରୂପରେ ନାଦି ହବ ଚତୁର୍ଦ୍ଧ ତୁମେ ପାଳ ଗଦା ଖେଳେଇବ ଦେଖିବ ମୁଁ ବାହାରି ପବନ ତ୍ରିପାଠୀ ସକାଳେ ଉଠିଲେ ଗାଁ ଲୋକମାନଙ୍କୁ ଡାକିଲେ କହିଲେ ମୁଁ ଏଭଳି ସ୍ୱପ୍ନ ପାଇଛି ଆରେ ପାଳ ଗଦା ତ ଯେମିତି ସେମିତି ଅଛି ଏଠି ଭଗବାନ କେମିତି ଗାଁ ଲୋକମାନେ ଡାକିଲେ ନା ଭଗବାନ ତ କହିଛନ୍ତି ଭକ୍ତରେ ବିଶ୍ୱାସ ଭକ୍ତର ହେଉଛି ଦୃଢ ବିଶ୍ୱାସ ଭଗବାନଙ୍କ ବାଣୀ ଉପରେ ତାର ଗୋଟିଏ ପରସେଣ୍ଟ ବିଶ୍ୱାସ ନାହିଁ ଜଗତରେ ଯେତେ ସତ୍ୟବାଦୀ ଲୋକ କହିଲେ ସେ ତା ଭକ୍ତ ତାକୁ ବିଶ୍ୱାସ କରେ ନା କିନ୍ତୁ ଭଗବାନଙ୍କ ବାଣୀ ଉପରେ ତାର ସମ୍ପୂର୍ଣ୍ଣ ବିଶ୍ୱାସ ଡାକିଲା ଗାଁ ଲୋକ ଆସୁପାରିବ
ପାଳଗଦା ଖେଳା ହେଲା, ବହୁତ ବଡ଼ ପାଳଗଦା ଖେଳା ସାରିଲା ପରେ ପ୍ରଭୁ ଭାରି ଜଗନ୍ନାଥ ବଳରେ ସୁଭଦ୍ରା ପ୍ରସ୍ତର ମୂର୍ତ୍ତି ଆଜି ଅଛନ୍ତି। ଗାଁ ନାଁ 28 ଗ୍ରାମ, 12 ମାଇଲ ଦୂର ଶ୍ରୀକ୍ଷେତ୍ରରେ। 28 ଗ୍ରାମ କାହିଁକି ହେଲା ନା, 16 ବାଟି 16 ମାଇଲ, 16 ମାଣ ବୁଝିପାରିଲେ, 16 ବାଟି 16 ମାଣ ଜମି ରାଜା ଦେଇଥିଲେ ଜଗନ୍ନାଥ। ଆଉ 11 ବାଟି 4 ମାଣ ପଦ୍ମନାଭପୁର ବାଟି ଦେଇଥିଲେ, ଗରିବ ଥିଲେ। ତେଣୁ ଟୋଟାଲ ମିଶିକି 28 ମାଣ ହେଲୁ, 28 ବାଟି ହେଲୁ। ତେଣୁ ସେ ଗାଁର ନାଁ 28 ଗାଁ। ତେଣୁ ମୋର କହିବା ତାତ୍ପର୍ଯ୍ୟ ଯେ ଭଗବାନ ଯେ ସ୍ୱୟଂ ମୃତ୍ୟୁ ହୁଅନ୍ତି ନା ଜଗନ୍ନାଥ, ଏପରି କୌଣସି ପ୍ରମାଣ ନାହିଁ। ଭଗବାନ ଇଚ୍ଛା ପାଇଁ ପୁରୁଷ, ସେ ଚାହିଁଲେ ମୃଣ୍ମୟ ମୂର୍ତ୍ତି ଧରିପାରିବେ, ଚାହିଁଲେ ଦାରୁମୟ ମୂର୍ତ୍ତି ଧରିପାରିବେ। ଏହି କଳ୍ପରେ ପ୍ରଭୁ ଦାରୁମୟ ମୃତ୍ୟୁ ହୋଇଛନ୍ତି ଏବଂ କେଉଁ ଦିନରେ ହୋଇଛନ୍ତି ଏବେ ମୁଁ ଯାଇଥିଲି ସେ କ'ଣ ସୂଚନା ଭଗବାନ ସାର୍ ଡାକିଥିଲେ, ମୁଁ ଯାଇଥିଲି ସୂଚନା ଭଗବାନ। ଆମର ଜଣେ ପ୍ରଫେସର
ସିଏ କେବଳ ଚକା ଆଖି, କ'ଣ ସିଏ କହିଲେ କହିଲେ ସିଏ ହିଁ ବୁଝନ୍ତି, ଆଉ କେହି ବୁଝିପାରୁନଥିଲେ ମୁଁ ଆଜି, ଆଉ କେହି ବୁଝିପାରୁନଥିଲେ। ସେ କହିଲେ କହିଲେ ଶେଷରେ କହିଲେ ହିଷ୍ଟ୍ରି କୁହାଯାଉଛି ଜଗନ୍ନାଥ ଏଇ କେତେ ହଜାର ବର୍ଷ ପୂର୍ବେ ଆସିଛି। ଉତ୍କଳବାସୀମାନେ ଯୁକ୍ତି କରୁଛନ୍ତି ଖ୍ରୀଷ୍ଟିଆନ ଧର୍ମ ସତ୍ୟପୂର୍ଣ୍ଣ, କିନ୍ତୁ ହିଷ୍ଟ୍ରି କହୁଛି ଯୀଶୁ ଖ୍ରୀଷ୍ଟ ନିଜେ ଆସିଥିଲେ ରଥଯାତ୍ରା ଦର୍ଶନ କରିବା, କିନ୍ତୁ ଉତ୍କଳବାସୀମାନେ ବଡ଼। ଆମେ ସର୍ବଧର୍ମ ସମାନ ନାହିଁ, ଆମେ ସମସ୍ତଙ୍କୁ ରେସ୍ପେକ୍ଟ କରୁ, ଏ ଠକମାନଙ୍କ ଧର୍ମ। ତୁମକୁ ରୋଗ ହେଇଛି ତୁମେ କହିବ ଆମେ ସବୁ ମେଡ଼ିସିନକୁ ରେସ୍ପେକ୍ଟ କରୁ, ସେ ମେଡ଼ିସିନ ଖାଅ। ଭଗବାନ କହିଛନ୍ତି ସର୍ବଧର୍ମ ପରିତ୍ୟଜ୍ୟମାନ ଏକ ମିଶ୍ରଣ ଲୋକ, ସବୁ ଲୋକ ଛାଡ଼ି ମୋର ସମାନ ଲୋକ, ଏ ସର୍ବଠକମାନଙ୍କର କାମ ନା। ଖ୍ରୀଷ୍ଟିଆନ ଧର୍ମ ବହୁତ ପ୍ରାଚୀନ, ଆରେ ଜଗନ୍ନାଥ କେବେ ରହିଲେ ଶ୍ରୀକ୍ଷେତ୍ରରେ ଚଣ୍ଡଗ୍ରାମ କହୁଛନ୍ତି, ଭଗବାନ କହୁଛନ୍ତି ସେମାନେ ମୁନିମାନଙ୍କୁ ପ୍ରଭୁ ଜଗନ୍ନାଥ ୟା ପୂର୍ବରୁ ଏ ନିତ୍ୟ କ୍ଷେତ୍ର ୟା ପୂର୍ବରୁ ମେଳମାଧବ ଉପରେ ଥିଲେ। ଇନ୍ଦ୍ରଦୁମ୍ନ କେତେ ବର୍ଷ ପୂର୍ବେ ଜଗନ୍ନାଥଙ୍କୁ ଏଇଠି ପ୍ରତିଷ୍ଠା କରି, ଜଗନ୍ନାଥ ବ୍ରହ୍ମାଙ୍କ ଆୟୁଷର 50 ବର୍ଷ ନିରମାଧବ ରୂପରେ ରହୁଛନ୍ତି ଏଇ ନୀଳଗିରି, ଆଉ 50 ବର୍ଷ ଜଗନ୍ନାଥ ରୂପରେ ବସ। ତେଣୁ ବର୍ତ୍ତମାନ ଯେଉଁ ବିଗ୍ରହ ଅଛନ୍ତି ଇଏ କେବେ ପ୍ରତିଷ୍ଠା ହେଇଥିଲେ, ସ୍ୱୟଂମାନଙ୍କର ସୌଦ୍ରମାନ ମାନେ ଅଛନ୍ତି, ପ୍ରଥମମାନଙ୍କର ନାଁ ସ୍ୱୟଂଭୂମାନ, ଏବଂ ସ୍ୱୟଂଭୂମାନ ଜନମାନଙ୍କର ଶାସନ କାଳ କେତେ ନା 71 ଚତୁର୍ଯୁଗ। ତେଣୁ ଦ୍ୱିତୀୟ ଚତୁର୍ଯୁଗରେ ସ୍ୱୟଂଭୂମାନଙ୍କର ଦ୍ୱିତୀୟ ଚତୁର୍ଯୁଗରେ ଇନ୍ଦ୍ରଦୁମ୍ନ ଏଇ ଜଗନ୍ନାଥ ପ୍ରତିଷ୍ଠା କରିଥିଲେ। ତେଣୁ ଟୋଟାଲ କାଲକୁଲେସନ କଲେ ଜଣାଯାଏ 196,86,29,060 ପୂର୍ବେ ପ୍ରଭୁ ଜଗନ୍ନାଥଙ୍କୁ ଇନ୍ଦ୍ରଦୁମ୍ନ ପ୍ରତିଷ୍ଠା କରିଥିଲେ। କୁହନ୍ତୁ କେଉଁ ଧର୍ମ ସବୁ ଅଛି 196,86,29,060 ପୂର୍ବେ ଇନ୍ଦ୍ରଦୁମ୍ନ ପ୍ରଭୁ ଜଗନ୍ନାଥଙ୍କୁ ଏଠି ପ୍ରତିଷ୍ଠା କରିଥିଲେ। ପୁଣି ବି ଡକ୍ଟରେଟ୍ ମାନେ ରିସର୍ଚ୍ଚ କରି କରି କହୁଛନ୍ତି ଖ୍ରୀଷ୍ଟିଆନ ଧର୍ମ ପୁରୁଣା, ୟୁଦି ଧର୍ମ ପୁରୁଣା, ଏ ଧର୍ମ ସେମାନେ ଆମ ଧର୍ମକୁ ରିସର୍ଚ୍ଚ କରୁଛନ୍ତି, ଆମେ ରିସର୍ଚ୍ଚ କରିକି ସେସବୁ ତାଙ୍କ ସାଥି ଇଏ ଅବସ୍ଥା ଆମର। କାହିଁକି ବାସ୍ତବିକ ଆମେମାନେ ଜଗନ୍ନାଥଙ୍କ ଶରଣାଗତ ହୋଇ ଆମେ ନିଜର ବୁଦ୍ଧି ବଳରେ ନିଜର ଜ୍ଞାନ ବଳରେ ଆମେ ଜଗନ୍ନାଥଙ୍କୁ ମେଜରମେଣ୍ଟ କରିବା ପାଇଁ ଚାହୁଁଛେ, ୟାଦ୍ୱାରା ଆମେ କେବେ ଜଗନ୍ନାଥଙ୍କୁ ଜାଣିପାରିବା। ଆପଣ ଅନ୍ଧ ହେଇଥିବେ, ଅନ୍ଧାରିୟମାନ ରାସ୍ତା ଦେଖା ହେବା, ସେଥିପାଇଁ ତ ସମସ୍ତେ ଅନ୍ଧ ବୋଲି କହୁଛନ୍ତି ଜଗନ୍ନାଥ ସ୍ୱାମୀ ନୟନ ପଟ୍ଟ କାହାର ଆଖି ଅଛି ଦେଖେଇଲେ କିଏ କହିବ ତୋର ଆଖି ଅଛି ବୋଲି ନା, ଆଖି ଥିଲେ କିଏ କୁହନ୍ତା ଯେ ଜଗନ୍ନାଥ ସ୍ୱାମୀ ନୟନ ପଥରାନି। ବାସ୍ତବିକ ଆମେ ଅନ୍ଧ, ଆମେ ଜ୍ୱର ଆଖି ଦେଖୁଛେ, ଜଗନ୍ନାଥଙ୍କୁ ଦେଖିବା ପାଇଁ ହେଲେ ଦିବ୍ୟ ଚକ୍ଷୁ ଦରକାର, ସେ ଆଲୋକ ଜଗନ୍ନାଥ ଦେବ, ସେ ଚକ୍ଷୁ ଆପଣ ବାଦ ଦେବେ, ତାପରେ ଜଗନ୍ନାଥ ଦେଖିବେ ନିଜର ବୁଦ୍ଧି ବଳ। ସମସ୍ତେ କହୁଛନ୍ତି ଆମେ ଜଗନ୍ନାଥଙ୍କର ଭକ୍ତ, କିନ୍ତୁ କଥା କହିଲେ ହେଲେ ନା, କଥା କହିଦେଲେ ଯଦି ଭକ୍ତ ହେଇଗଲେ ତାହେଲେ ଲକ୍ଷ୍ୟ ବି ଜଣାପଡ଼ୁ,
ସମସ୍ତେ ଜାଣିଛନ୍ତି ଆମେ ଉତ୍କଳବାସୀ, ଆମେ ଜଗନ୍ନାଥଙ୍କର ଭକ୍ତ, ଆମେ ଜଗନ୍ନାଥଙ୍କର ଭକ୍ତ, ଆମର କଣ ପରିବର୍ତ୍ତନ ହେଇଛି? ଉତ୍କଳ କଣ ପରିବର୍ତ୍ତନ ହେଇଛି? ଉତ୍କଳବାସୀମାନଙ୍କର କଣ ଅବସ୍ଥା ପରିବର୍ତ୍ତନ ହେଇଛି? ଉତ୍କଳବାସୀଙ୍କର ଚିନ୍ତା ନିଜକୁ ଦେଖନ୍ତୁ, ଆମେ ଜଗନ୍ନାଥଙ୍କର ସନ୍ତାନଙ୍କର କାହିଁ କେମିତି ଅବସ୍ଥା ହେଇଛି? ନା, ଆମେ କେବଳ ଯାହା କୁହନ୍ତି କେହିକି ମାନ ସମ୍ମାନ ପ୍ରତିଷ୍ଠା ଆଶାରେ ଜଗନ୍ନାଥ ମୁଁ ବଡ଼ ଭକ୍ତ ନା ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି ଭକ୍ତର ଲକ୍ଷଣ କଣ? ଶରଣାଗତ କିଞ୍ଚନେ ଏଇତ ଲକ୍ଷଣ, ଶରଣାଗତ କିଞ୍ଚନେ ଏଇତ ଲକ୍ଷଣ, ତାର ମଧ୍ୟ ପ୍ରବେଶ ଆତ୍ମନିବେଦନ, ତାର ମଧ୍ୟ ପ୍ରବେଶ ଆତ୍ମନିବେଦନ, ଶରଣାଗତ ଅକିଞ୍ଚନ ଏଇପରି। ଆପଣ ଯେ ଶରଣାଗତ, ଆପଣ ଗ୍ରସ୍ତ ହୁଅନ୍ତୁ, ବ୍ରହ୍ମଚାର ହୁଅନ୍ତୁ କି ବାମଗ୍ରସ୍ତ ହୁଅନ୍ତୁ କି ସନ୍ନ୍ୟାସ ହୁଅନ୍ତୁ, କିପରି ଜାଣିକି ଜଗନ୍ନାଥଙ୍କର ଭକ୍ତ ବୋଲି? ମୁଁ ଜଗନ୍ନାଥଙ୍କର ଭକ୍ତ ବୋଲି କହିକି ବହୁତ ବଡ଼ ବଡ଼ ଛପେଇକି ଲେଖିଦେଲା କ'ଣ? ନା, ଶରଣାଗତ ଆଉ ଅକିଞ୍ଚନ, ଅକିଞ୍ଚନ ମାନେ ଯେଉଁମାନେ ବିଷୟ ଭୋଗ ପ୍ରତି ତାଙ୍କର ସ୍ପୃହା ନାହିଁ, ସଂସାର ପ୍ରତି ତାଙ୍କର ସ୍ପୃହା ନାହିଁ, ଆଉ ଯେଉଁମାନେ ଶରଣାଗତ, ଯେଉଁମାନେ ଜଗନ୍ନାଥଙ୍କର ଶରଣ ଯାଇଛନ୍ତି, ତାଙ୍କ ଲକ୍ଷଣ କ'ଣ? ତାର ମଧ୍ୟ ପ୍ରବେଶ ହୋଇ ଆତ୍ମସମର୍ପଣ, ସେ ଭଗବାନଙ୍କୁ ସବୁକିଛି ଦେଇଥାନ୍ତି। ପ୍ରଭୁ ମୋର ବୋଲି କହିବାର କୌଣସି ବସ୍ତୁ ନଥିଲି, ସବୁ ଆପଣଙ୍କର। ଲୋକମାନେ କହୁନାହାନ୍ତି ଆଜ୍ଞା ଆମେ ଠାକୁରଙ୍କୁ କ'ଣ ଦେବୁ? ଆପଣ ଭିକ୍ଷା ମାଗିବା ପାଇଁ ଯିବେ, କେତେ ଟ୍ରିପ୍ ଇଏ କରିବେ? ଆପଣ ଯାଇ କହିବେ ଆଜ୍ଞା ଜଗନ୍ନାଥଙ୍କ ରଥଯାତ୍ରା ଅଛି କିଛି ବି, ସବୁଠୁ ସବୁ ଜଗନ୍ନାଥଙ୍କର, ଆଉ ଆମେ ଜଗନ୍ନାଥଙ୍କୁ କ'ଣ ଦେବୁ? ଆଉ ଜଗନ୍ନାଥଙ୍କ ଯଦି ସବୁ ସବୁ ତ ତାଙ୍କର, ତୁମେ ତ କିଛି ନାହିଁ, ତୁମେ କହୁଛ ତୁମେ କହୁନ ମୁଖ କହିବେ ସବୁ ତ ତାଙ୍କର, ଆମକୁ ଆମେ ଦେଇପାରିବା? ତାଙ୍କୁ ତ ଦେଇପାରିବନି ନା, ସବୁ ତ ତାଙ୍କର, ତାଙ୍କ ଧନ୍ଦା କରୁଛି, ତୁମେ ତୁମକୁ କଷ୍ଟ ଲାଗିବ, ତୁମେ ତ ବିଚାର କରୁନ ତାଙ୍କ ଧନ କରିବ ନା, ତୁମେ ତାଙ୍କୁ ଦେଇଦିଅ ନା। ପକେଟରେ ହାତ କରିବା ପୂର୍ବରୁ ଆଜ୍ଞା ମନ୍ଦିର ଭିତରେ ପଶିବା ପୂର୍ବରୁ ଶ୍ରୀ ମନ୍ଦିରରେ କାଳେ କିଏ ଗଣ୍ଡଗୋଳ କରିବ, ଶହ ଟଙ୍କା ଗୁଡ଼ା ହେଲା ପକେଟରେ ଡାହାଣ ସାଇଡ଼ରେ ଦୁଇ ଟଙ୍କା ଚୁଣି ପଇସା, ଆଉ ସଭା ଗାଁ ହେଲା ସାଢ଼େ ଟଙ୍କା ହେଲା, ଶ୍ୱଶୁର ଘରକୁ ଗଲା ପାଞ୍ଚଶହ ଟଙ୍କା ଆଗ ପକେଟରେ, ଏହି ତ କି ଖୋଲି କହୁନାହାନ୍ତି, ମୁଁ ଖୋଲି କହୁଛି, ମୁଖରେ କହିଲେ ବି ମୁଖ ହେଲା। ଶରଣାଗତ ଅକିଞ୍ଚନ ଏହି ତ ଲକ୍ଷଣ, ତାର ମଧ୍ୟ ପ୍ରବେଶ ହୋଇ ଆତ୍ମସମର୍ପଣ, ସେ ସବୁକିଛି ଜଗନ୍ନାଥଙ୍କୁ ଦେବି। ପ୍ରଭୁ ମୋ ମୁଖରେ କ'ଣ କହିବି? ଆପଣଙ୍କ ସବୁ ଆପଣ ମାଲିକ, ମୁଁ ହେଉଛି ଦାସ। ଶରଣାଗତର ଛଅଟି ଲକ୍ଷଣ, ଆଉ ଏଇ ଶରଣାଗତ ଅବସ୍ଥା ନ ଆସିଲେ ଆପଣ ଭଗବାନଙ୍କୁ ପାଇପାରିବେ ନାହିଁ, ଆଉ ସେଇ କଥା ଭଗବାନ ଗୀତାର କହିଲେ, ଦୈଡ଼ି ହେ ତାଗ୍ରମୟୀ ମୋ ମାୟା ଦୂରତ୍ୟା, ମାନେ ରହି ଯେ ପ୍ରବଦ୍ୟନ୍ତେ ମାୟା ଭେଦାନ୍ତରନ୍ତି ତେ। ଅର୍ଜୁନ ଗୀତାରେ କହିଛନ୍ତି ନା, ମା ଏକମ୍ ସମୁଦ୍ରଜ, ଏହି ଶ୍ଳୋକରେ ସେ ବୋଲି ବ୍ୟବହାର କହୁଛନ୍ତି, ମା ଏଗର ଦୈବୀ ହେ ସା ଗୁଣମୟୀ ମୋ ମାୟା ଦୂରତ୍ୟା, ମୋର ମାୟାକୁ ଅତିକ୍ରମ କରିବା ବଡ କଠିନ, ମା ଏବହି ଯେ ପ୍ରବଦ୍ୟନ୍ତି, ଏବେ ସତ୍ୟ ଲାଗିଲା କେବଳ ମୋର ଶରଣ କଲି, ମୋର ଶରଣାଗତ ହେଲେ ମୋତେ ଆତ୍ମସମର୍ପଣ କଲେ ତୁ ମାୟା କଲେ ନୁହଁ, ତ ବ୍ରହ୍ମା ନୁହଁ ତ ସଂଖ୍ୟା ବ୍ରହ୍ମାଜୀ ଶିବଜୀ କାହାର ଶରଣ ଯାଆନ୍ତୁ ଆପଣ ମାୟାକୁ କରିପାରିବେ? ବ୍ରହ୍ମାଜୀ ଶିବଜୀଙ୍କର ଲିଷ୍ଟ ନାହିଁ, ଆଉ ବାବୁମାନଙ୍କର ଲିଷ୍ଟ କୋଉ ଭାଷା, ଭଗବାନ ଜଗନ୍ନାଥଙ୍କ ଶରଣ ଯାଆ କରେ। ଏଇ ଶ୍ଳୋକ ମୁଁ ଗୋଟେ ସବୁ ଲୀଳା କହୁଛି, ଏଇ ଶ୍ଳୋକରେ ମୁଁ ପଣ୍ଡା ପ୍ରତିଦିନ ଗୀତା ପଢ଼ନ୍ତି ଶ୍ରୀକ୍ଷେତ୍ର ମନ୍ଦିର ଭିତରେ, ଯେତେବେଳେ ପଢ଼ୁଥିଲେ ଏଇ ଶ୍ଳୋକ ଯେତେବେଳେ ପଢ଼ିଲେ ତାଙ୍କ ମନରେ ସନ୍ଦେହ ଆସେ, ଆରେ ଭଗବାନଙ୍କର ବଡ଼ ତାଙ୍କ ମାୟାକୁ ପ୍ରଶଂସା କରିଛନ୍ତି, ଦୂରନ୍ତୁରା ମାୟାକୁ ଅତିକ୍ରମ କରିବା ବଡ଼ କଷ୍ଟ, ଜଗନ୍ନାଥ ଯେଉଁ ସ୍ୱୟଂ ଅଛନ୍ତି ସେ କାହିଁ କହିଲେ ତାଙ୍କ ମାୟାକୁ ଅତିକ୍ରମ କରିବା କଷ୍ଟ ବୋଲି ତାଙ୍କର ସନ୍ଦେହ ଆସିଲା। କଣ ଭଗବାନଙ୍କ ମାୟାଟା ଏତେ ବଡ଼ ନା, ହସି ହସିକା ସନ୍ଦେହ କରିକରି ଗୀତାରେ ଶ୍ଳୋକଟିକୁ ଗଲେ। ଆପଣ ଆମର ଅଛି ନା ମାର୍କଣ୍ଡେୟ ଘାଟ, ମାର୍କଣ୍ଡେୟ ଘାଟରେ ଯାଇକି ସ୍ନାନ କର, ଗୋଟେ ବୁଢ଼ା ମାରିଥିଲେ, ତାଙ୍କର ପିଲା ଛୁଆ ଥିଲା, ଗୋଟିଏ ବୁଢ଼ା ମାରିଛନ୍ତି, ଗୋଟିଏ ବୁଢ଼ା ମାରିଛନ୍ତି ଯାଇକି ଉଠିଛନ୍ତି, କେମିତି ଜାଣିଛନ୍ତି? କାଶୀର ମଣିପର୍ଣ୍ଣିକା ଘାଟ, ଭଗବାନ ଦେଖୁଛନ୍ତି ନା ମାୟା ଶକ୍ତି କେତେ ବଡ ଜଗନ୍ନାଥ ଦେଖେଇବେ, କାରଣ ଏହା ସନ୍ଦେହ ଆସିଲା ତ ଭଗବାନ ଦେଖେଇବେ। ମଣିକର୍ଣ୍ଣିକା ମାର୍କଣ୍ଡା ଘାଟରେ ଗୋଟେ ବୁଡ଼ ମାରିଛନ୍ତି, ଏକବାର ମଣିକର୍ଣ୍ଣିକା ଘାଟରେ ଉଠି ମଣିକର୍ଣ୍ଣିକା ଘାଟରେ ଉଠି କହିଲେ ଇଏ ତ ଶ୍ରୀକ୍ଷେତ୍ର ନୁହେଁ, ମୁଁ କୁଆଡ଼େ ଆସିନି, ଆଉ ନିଜର ପିଲା ଅଛି, ଛୁଆ ଅଛି, ଘର ଅଛି, ଶ୍ରୀକ୍ଷେତ୍ର ଅଛି, ସବୁ ବୁଲିବ। ଜଗନ୍ନାଥ ପର୍ଦ୍ଦା ଟାଣିଦେଲେ, ଦେଖିବେ ଭଗବାନଙ୍କ ମାୟା ଶକ୍ତି। ମାର୍କଣ୍ଡା ଋଷି ଯେମିତି ଦେଖିଥିଲେ ଭଗବାନଙ୍କର ମାୟା ଶକ୍ତି ଦେଖିବି, ଜଗନ୍ନାଥ ମାୟା ଶକ୍ତି ଦେଖିଲେ ବର୍ତ୍ତମାନ ଇଏ ଅନାଥ ଭାବରେ କାଶୀରେ ବୁଲୁଛି ଗଙ୍ଗାକୂଳରେ। ଜଣେ ବହୁତ ପଣ୍ଡିତ ଥାଆନ୍ତି, ତାଙ୍କର ଗୋଟିଏ ଝିଅ ଥାଏ, ତାଙ୍କର ପୁଅ ନାହିଁ, ସିଏ ପଠାନ୍ତି ଘର କିଣା ମୋତେ କହୁଥିଲେ, ତେଣୁ ସିଏ ଦେଖିଲେ ଇଏ ବି ପଇସା ପକେଇଛି ଉଦା ଲୋକ ପଚାରିଲେ ବାପା ତ ଘର କିଣୁଛି ତ କିଛି କରିପାରୁନାହାନ୍ତି। ଜଗନ୍ନାଥ ଯେତେବେଳେ ସୁଇଚ୍ ବନ୍ଦ କରିବେ, ଆପଣ ଯେତେ ବ୍ୟାଟେରୀ ପକେଇଲେ, ଯେତେ ସୋଲାର ଲାଇଟ୍ ପକେଇଲେ ଆପଣ ଚାର୍ଜ ହବ, ସବୁ ଡ୍ରାଏ ସେଲ୍ ହେଇଯିବ। ଡ୍ରାଏ ସେଲ୍ ବ୍ୟାଟେରୀ କାମ କରିବେନି କି କୌଣସି ଏସିଡ଼ି ସେଲ୍ ବ୍ୟାଟେରୀ କାମ କରିବେ, ୟାର ତ କିଛି ମନର ନାହିଁ। ଏତେ ମାୟା ଜଗନ୍ନାଥ ମାୟା ଦେଖନ୍ତୁ କହିଲା, ତୋ ତ ଆପଣ କେହି ନାହିଁ, ମୋର ଗୋଟିଏ ଝିଅ, ତୁ ଚାଲ ତୁ ପଣ୍ଡିତ କାମ ତୋତେ ଶିଖେଇଦେବି, କର୍ମକାଣ୍ଡ ତୋ ଶିଖି ମୋର ଝିଅ ବିବାହ ରହିବ ଗଲା ଝିଅ ଏଡ଼େ ତାର ଝିଅ ପିଲା ଅଛନ୍ତି ଶ୍ରୀକ୍ଷେତ୍ର ସେଠି ତାର ଗଲା, ସେଠି ଯାଇକି ଜାଣିନି ମୁଁ ବିବାହ ହେଇଥିବ ବୋଲି ପୁଣି ବିବାହ ହେଲା, ତାର ଦୁଇଟା ତିନିଟା ପିଲା ହେଲେ, ଏଭଳି କିଛି ବର୍ଷ ଯାଇକି ପୁଣି ଗୋଟେ ବୁଣ୍ଡ ମାରିଛି ମୁଣ୍ଡ ଘାଟରେ ପୁଣି ଆସିଛି ମାର୍କଣ୍ଡ ଘାଟରେ, ତାର ବି ଶ୍ୱଶୁର ସ୍ତ୍ରୀ ଛୁଆ ପିଲା ସବୁ ଭୟ ହୋଇ କାନ୍ଦୁଛନ୍ତି କାହିଁକି ନା ଆମ ବାବା ବଡ଼ ମରିଗଲା, ମରିକି ଗାଧୁଆ ଯାଇଥିଲା ଗଙ୍ଗା ଗଲା, ଆଉ କାହିଁକି ଫେରିଲାନି। ସେତେବେଳେ ତ ଲୋକମାନେ ତୀର୍ଥକୁ ବୁଲି ବୁଲି ଆସୁଥିଲେ, ସେମାନେ ଯେଉଁ ବୁଲି ବୁଲି ଆସିଲେ ଜଣେ ତୀର୍ଥବାସୀ ଆସିକି ଦେଖିଲା ଯେ ଆମ ବଡ଼ ପଣ୍ଡାଙ୍କର ତ କାଶୀ ମନ୍ଦିରର ବଡ଼ ପଣ୍ଡାଙ୍କ ତ ଜୁଇଁ କ'ଣ ଶ୍ରୀକ୍ଷେତ୍ର ବୁଲୁଛନ୍ତି, ସିଏ ଯାଇ ଖବର ଦେଲା, ଆରେ ବଡ଼ ପଣ୍ଡା ତୁମେ କ'ଣ କହୁଛୁ ତମ ଝିଅ ବିବାହ କରିସାରିଲେ ତମ ଜୁଡ଼ା ବଞ୍ଚି ଛୁ ନା କେଉଁଠି ଅଛି ଶ୍ରୀକ୍ଷେତ୍ର ଆଚ୍ଛା ସେ ଲୁଚି ପଳାଇଛି, ତେଣୁ ସିଏ କ'ଣ କଲେ ବଡ଼ ପଣ୍ଡା ତାଙ୍କ କାଳେ ଫାଙ୍କି ଦେବ ତାର ସେ ଛୋଟ ପିଲା ତା ସ୍ତ୍ରୀକୁ ଧରିକି ଆସେ, ସ୍ତ୍ରୀକୁ ଧରିକି ଆସିକି ଶ୍ରୀକ୍ଷେତ୍ର ପହଞ୍ଚିଲେ ଦେଖି ଇଏ ବଡ଼ ପଣ୍ଡା ଆଜି ବୁଲୁଛି କହିଲେ ଜୁଇଁ ପୁଅ ସବୁ ନାମ ଆଣେ କିଏ ଜୁଇଁ ପୁଅ ତୁମ ଛୁଆଗୁଡ଼ାକୁ ଆକୁ ସବୁ ଛାଡ଼ିଦେଇ ପଳେଇ ଆସିଛି ତୁମେ କିଛି ମନେ କରୁନି କିନ୍ତୁ ତୁ କାହା କଥା କଥା କହୁଛୁ ମୋର ବାହାରେ ପିଲା ଛୁଆ ଆସୁଛନ୍ତି ଏବଂ ପଣ୍ଡାମାନେ ସମସ୍ତେ ମାରି ପଡ଼ିବେ ହଉ ଆମେ ପ୍ରତିଦିନ ଦେଖୁଛୁ ତ ପ୍ରତିଦିନ ଆସି ଚିନ୍ତା କରୁଛି ଏଠି ରହିଛି ପ୍ରତିଦିନ ଶ୍ରୀମନ୍ଦିର ଆସି ଚିନ୍ତା କରୁଛି କିନ୍ତୁ ଗୋଟେ ପୁରା ମାରିକି ଯାଇ ମାର୍କଣ୍ଡ ଘାଟରୁ ମଣିକର୍ଣ୍ଣିକା ଘାଟରୁ ସେଠି ପିଲା ଛୁଆ ଲେଖି ଚାଲିବେ ଜଗନ୍ନାଥ ମାୟା ଦେଖୁଛନ୍ତି ଲୋକ ମାୟା ବି ଜାଣିବ ଗୀତା ପଢ଼ିକି ସନ୍ଦେହ ଆସିଛି ଭଗବାନ କାହିଁକି ତାଙ୍କ ମାୟା ଶକ୍ତି ବଡ଼ କରିଛି ଇଏ କାନ୍ଦିଲେ କାଶୀର ବଡ଼ ପଣ୍ଡା କାନ୍ଦିଲେ ପିଲାଛୁଆମାନେ କାନ୍ଦିଲେ ପଣ୍ଡାମାନେ ବି ଚିନ୍ତା କଲେ ଆଉ ବାସ୍ତବ କ୍ରିୟାରେ ଯଦି ସମ୍ପର୍କ ନଥାନ୍ତା କିନ୍ତୁ ବିବାହିତ ପୁରୁଷକୁ ଇଏ କାହିଁକି ସ୍ୱାମୀ କରି କହୁଛି ସ୍ତ୍ରୀ ଲୋକ ବହୁତ ଅନୁରୋଧ କଲେ ଗାଁ ଗୋଟେ ନିଶା ଡକାଗଲା ଆଗରୁ ସବୁ ମୁଖ୍ୟ ଆସିଲେ ବସିଲେ ସେତେବେଳେ ଆକୁ ପଚାରିଲେ ଇଏ କହିଲେ ଆଜ୍ଞା ଆମର ଯେଉଁ ପଣ୍ଡା ପୁରୀ ଯେ ପଣ୍ଡା ଯିଏ ଯାଇଥିଲେ ବୁଡ଼ ବୁଡ଼ ମାରିକି ଯାଇଥିଲେ କାଶୀ ତୁମେ କୁହ ପ୍ରକୃତରେ ତୁମେ ବିବାହ ହେଇଛ କି ନା ସେ କହିଲେ ଆପଣ ଦେଖନ୍ତୁ ମୁଁ ତ ଏଠି ବିବାହ ହେଇଛି ମୋର ପିଲାଛୁଆମାନେ ଅଛନ୍ତି ମୁଁ ଡେଲି ଆସି ଗୀତା ପଢ଼ୁଛି ମୁଁ କେତେବେଳେ କାଶୀକୁ ଗଲି ସେଠି ପିଲାଛୁଆ ଜନ୍ମ କଲି ସେଠି ସଂସାର କଲି ମୁଁ ତ କିଛି ଜାଣିନି ଆଉ ପଣ୍ଡାକୁ ଯେ ପଚାରିଲେ କାଶୀର ପଣ୍ଡାଙ୍କୁ ସେ କହିଲେ ଆପଣ ଏ ଛୋଟ ପିଲାଙ୍କୁ ପଚାରନ୍ତୁ ଏ ସ୍ତ୍ରୀକି ପଚାରନ୍ତୁ କାଶୀବାସୀ ଲୋକମାନଙ୍କୁ ପଚାରନ୍ତୁ ସାକ୍ଷୀ ଆଣିଥିଲେ ତୁମର ସମାଧାନ କିଭଳି କରାଯିବ ଆମର ଏଇ ପଣ୍ଡାଙ୍କ ପଛା ଦେବା ତୁମେ କୁହ ସତ କଥା ଇଏ ସେଠି କାନ୍ଦିଲେ କାନ୍ଦିକାଲି ଜଗନ୍ନାଥକୁ ପ୍ରାର୍ଥନା କରେ ବହୁ ମୋ ଜୀବନରେ ଆପଣ କାହିଁକି ଏଭଳି ଦେଖେଇବେ ଅଧ୍ୟାୟ ନୂତନ ଅଧ୍ୟାୟ ସୃଷ୍ଟି କଲେ ମୁଁ ଲୋକଙ୍କ ଆଗରେ କିଭଳି କ'ଣ ଦେଖେଇବି ଆପଣ ପ୍ରକୃତିରେ ଏହା ସମାଧାନ ଦିଅନ୍ତେ ସେତେବେଳେ ଜଗନ୍ନାଥ କହୁଛନ୍ତି ତୋର କ'ଣ ମନରେ ନାହିଁ ତୁମେ ଗୀତା ପଢ଼ିଲା ବେଳେ ସନ୍ଦେହ କରିଥିଲେ ବୈଭବ ସା ଗୁଣ ନେଇ ନାମ ମାୟା ଦୂର ଥିଲା ମୁଁ ମାୟା ଶକ୍ତିକୁ ମୁଁ କାହିଁକି ଏତେ ବଡ଼ କରୁଛି ତୁମେ ସନ୍ଦେହ କରୁଥିଲୁ ମାୟା ଶକ୍ତିର ଦେଖିବା ପାଇଁ ତୋତେ ଇଏ କାମ ଜଗନ୍ନାଥ ସଂଶୋଧନ ପ୍ରାପ୍ତି କଲେ ଏବଂ ସବୁ ଲୋକଙ୍କ ଆଗରେ ସେ କହୁଛନ୍ତି ଆଜ୍ଞା ହଁ ଏମାନେ ବି ମୋର ପୁତ୍ର କନ୍ୟା ଏଇ ଦୃଷ୍ଟିରେ ମୁଁ ଭଗବାନଙ୍କର ମାୟା ଶକ୍ତିକୁ କ'ଣ କରିଛି ନା ସନ୍ଦେହ କରିଦେ ତେଣୁ ଭଗବାନ ମୋତେ ଏଭଳି ମାୟାରେ କଟେଇଛି ତେଣୁ ଉତ୍କଳ ଆସିଲା ଯେ ଭଗବାନଙ୍କ ଉପରେ ଏତେ କଳ୍ପନା ଜଳ୍ପନା କରୁଛନ୍ତି ଏବଂ ସେଥିପାଇଁ ଲୋକମାନଙ୍କ ଶ୍ରଦ୍ଧା କମିଯାଇଛି ଭଗବାନ ଉତ୍କଳ କ୍ଷେତ୍ରରେ କେତେ ବର୍ଷ ରହିଲେ 196 crore 86,29,060 ବର୍ଷ ପୂର୍ବ ପର୍ବ ଅଛନ୍ତି ଏବଂ କେତେ ପର୍ଯ୍ୟନ୍ତ ରହିବେ
ସୃଷ୍ଟି ପ୍ରଳୟ କରୁଛନ୍ତି। ତ ବ୍ରହ୍ମାଙ୍କର ଏଇ ପ୍ରଥମ ଦ୍ୱିତୀୟ ପର୍ବ ଆରମ୍ଭ ହୋଇଛି। ବ୍ରହ୍ମାଙ୍କର ଦ୍ୱିତୀୟ ପର୍ବ ଶେଷ ହେବା ପରେ, ବ୍ରହ୍ମାଜୀ ଗଲା ପରେ ପୁଣି ପ୍ରଭୁ ସେ ନୀଳ ଶିଖରରେ ପୁଣି ନୀଳମାଧବର ଉପରେ ଲୀଳା କରିବେ। 50 ବର୍ଷ ନୀଳମାଧବ ଉପରେ ଲୀଳା କରନ୍ତି, ଆଉ 50 ବର୍ଷ ଜଗନ୍ନାଥ ଉପରେ ଲୀଳା କରନ୍ତି। ଏସବୁ ସ୍କନ୍ଦ ପ୍ରଭାବରେ ପ୍ରଚଳିତ ଜିନିଷ ଅଛନ୍ତି, ଏସବୁ ନିତ୍ୟ ଏ ଶ୍ରୀକ୍ଷେତ୍ର ଭାବ। ତେଣୁ ଉତ୍କଳବାସୀମାନଙ୍କୁ କୌଣସି ତପସ୍ୟା ବି ଦେଇ ପାରେ ନା, ଅଲଗା କ୍ଷେତ୍ରମାନଙ୍କରେ ବହୁତ କଠୋର ତପସ୍ୟା ଦରକାର। ଉତ୍କଳ କ୍ଷେତ୍ରରେ ତପସ୍ୟା କ'ଣ? ଉତ୍କଳ କ୍ଷେତ୍ରରେ ତପସ୍ୟା ପେଟ ହରି ଜଗନ୍ନାଥଙ୍କର ମହାପ୍ରସାଦ, ଆଉ ମୁଖ ଜଗନ୍ନାଥଙ୍କର ନାମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କେବଳ ଉତ୍କଳବାସୀମାନଙ୍କ ପାଇଁ ଦୁଇଟି ସାଧନ, ଯିବେ ଦୟା କରିବେ, ଆଉ ଭଗବାନଙ୍କର ନାମ କରିବେ, ଜଗନ୍ନାଥ ଶରଣ ଯିବେ। ସେମାନଙ୍କ ପାଇଁ ବୈକୁଣ୍ଠ ଦ୍ୱାର ଉନ୍ମୁକ୍ତ, ନିଜେ ଭଗବାନ କହୁଛନ୍ତି ଏବଂ ସେଇଟାବି ନିଜ ଯମରାଜଙ୍କୁ କହୁଛନ୍ତି। ହେ ଯମରାଜ, ତୁମେ ଜାଣିରଖ ତୁମର ଏଠି ଅଧିକାର ନାହିଁ। ଏ କ୍ଷେତ୍ରରେ ଉତ୍କଳ କ୍ଷେତ୍ରରେ ସ୍ୱର୍ଣ୍ଣରେଖା ସୁବର୍ଣ୍ଣରେଖା ନିକଟରୁ ଆରମ୍ଭ କରି ଆସ୍ତପାତରେ ଶିଖିନଦି ଋଷି କରିବା ପର୍ଯ୍ୟନ୍ତ ଏ ଉତ୍କଳ ଭୂମିରେ ଯମଦଣ୍ଡଙ୍କର ଅଧିକାର ନାହିଁ। ଯମରାଜ ଉତ୍କଳରେ ଦୂତମାନଙ୍କୁ ପଠାଉ ନଥିଲେ, ବର୍ତ୍ତମାନ ଉତ୍କଳବାସୀମାନେ ଯମରାଜ ଲୋକକୁ ଯିବା ପାଇଁ ସବୁ ଆପ୍ଲିକେସନ ନିଜେ ନିଜେ ତିଆରି କରିବେ। ହେ ଯମରାଜ ଆସ, ଆମେ କ'ଣ କରୁଛୁ? କାରଣ ଜଗନ୍ନାଥ ତ ସମାନ, କିନ୍ତୁ ଉତ୍କଳବାସୀମାନଙ୍କର ଗୋଟିଏ କାର୍ଯ୍ୟ ଭଗବାନଙ୍କ ସ୍ମରଣ ଯିବା। ତେଣୁ ସ୍ମରଣ ଯିବାର ଲକ୍ଷଣ କ'ଣ? କିଛି ନାହିଁ ସାର୍, ନାହିଁ 5 ମିନିଟ ଭିତରେ ମୁଁ ସାରିଦେଇଛି। ଆମର ନାଟକ ଆରମ୍ଭ ହେବ। 6 ଲକ୍ଷଣ ଆନୁକୂଲ୍ୟ ସଂକଳ୍ପ, ଭଗବାନଙ୍କୁ ପାଇବାକୁ ହେଲେ, ଜଗନ୍ନାଥଙ୍କୁ ପାଇବାକୁ ହେଲେ ଆନୁକୂଲ୍ୟ ସଂକଳ୍ପ, ଭଗବାନଙ୍କ ପାଇଁ ଯାହା ଅନୁକୂଳ, ଅନୁକୂଳ ଭଗବାନଙ୍କ ଭଜନରେ ତାକୁ ଗ୍ରହଣ କରିବେ। ଭଜନ ଯେତେ ପରିବେଶ ଯେତେ ପ୍ରତିକୂଳ ହଉ, ଯାହା ବି ପ୍ରତିକୂଳ ହଉ, ଭଜନ ବି ଅନୁକୂଳ, ଆପଣ ସେଟାକୁ ଗ୍ରହଣ କରିବେ। ପ୍ରହ୍ଲାଦ ପାଇଁ ସବୁ ପ୍ରତିକୂଳ ଥିଲେ, ଯାହାର ପିତା ପ୍ରତିକୂଳ, ନିଜର ବଂଶ ଅସୁର ବଂଶ ସଙ୍ଗୀତରେ ପ୍ରତିକୂଳ, କିନ୍ତୁ ପ୍ରହ୍ଲାଦ ସେ ଘର ଛାଡ଼ିଲେ ନା, ସେଇଟା ହରି ଭଗବାନ ଯେଉଁ ସ୍ଥାନରେ ଆପଣ ରୁହନ୍ତୁ ସେଇଠି ଯଦି ଜଗନ୍ନାଥଙ୍କର ଭଜନ ହେଉଛି ସେ ବ୍ୟବସ୍ଥା କରନ୍ତି। ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଳ ଭଜନ, ଯଦି ତୋର ଜଗନ୍ନାଥଙ୍କର ଭଜନ ହେଲେ ପ୍ରଜନ୍ମ ଡାକିପାରୁନି, ସିଏ ଥ୍ରୀ-ଷ୍ଟାର ଏସି ବିଲ୍ଡିଂ ହେଲେ ତ କିଛି ଆଉ କରିବା କଥା ଛାଡ଼ବା କଥା। ଯେଉଁ ଜଗନ୍ନାଥଙ୍କର ଭଜନ ହେଉଛି ସେଇ ରହିବା କଥା, ପ୍ରତିକୂଲ୍ୟ ଭଜନ ରଖିକି ଶେଷ ଜଗନ୍ନାଥ ମୋତେ ପୂର୍ଣ୍ଣ ଶରଣାଗତି, ପ୍ରଭୁ ମୋତେ ରକ୍ଷା କରିବେ, କିନ୍ତୁ ଭଗବାନ ମୋତେ ସୁରକ୍ଷା ଦେବେ, ଜଗତରେ କି ଅଛି ମୋତେ ମୋର କ'ଣ କହିବେ? ରକ୍ଷା କରିଲେ ବିଶ୍ୱାସ ବକ୍ତୃଦେବରଣ ତଥା ଏ 6 ଲକ୍ଷଣ, ଜଗନ୍ନାଥ ମୋର ପାଳ ମୋର ରକ୍ଷ, ସେ ମୋର ମେଣ୍ଟନର, ସେ ମୋର ମାଷ୍ଟର, ଆତ୍ମନିକ୍ଷେପତା ଉତ୍ପନ୍ନ ସର୍ବଦା ଶରଣାଗତି ଆତ୍ମନିକ୍ଷେପ ସବୁକି ଜଗନ୍ନାଥ ପ୍ରସନ୍ନ ପ୍ରଭୁ ଏ ସବୁ ତୁମର ଏ ସର୍ବନିମ ଆଉ କାର୍ପଣ୍ୟ ଦୈନ ଏ 6 ହେଉଛି ଶରଣାଗତର ଲକ୍ଷ୍ୟ। ୟା ବିନା ଭକ୍ତି ହେବ ନା, ମୁଖରେ କହିଲେ ଶରଣାଗତ ତ ହେଇପାରିବ ନା। ପ୍ରମାଣ ଗୋଟିଏ ମିନିଟ ଆପଣ 2 ମିନିଟ ସାର ଦେଉଛି, ସମୟ ହେଇଗଲେ ସଲାଗ। ଯାହାଙ୍କର ମା ଯଦି ହିନ୍ଦୁ ଥିଲେ କିନ୍ତୁ ପିତା ହେଉଛନ୍ତି ମୁସଲମାନ ଲାଲ ଦେବ, ମୁସଲମାନ ଅନ୍ନ ଖାଇ ସାରରେ ଜନ୍ମ ହୋଇଥିଲେ, ପ୍ରହ୍ଲାଦ ହୋଇଛି ସେଭଳି ପରିବେଶ ରହିଥିଲେ, କିନ୍ତୁ 5 ବର୍ଷ ଅବସ୍ଥାରେ ଏଭଳି ତାଙ୍କୁ ରୋଗ ହେଇଛି ମରିଯିବେ। ଉତ୍କଳ ଭୂମିର ସନ୍ତାନ ଏଭଳି ତାଙ୍କର ଶକ୍ତି ଥିଲା, ଦେଖନ୍ତୁ ଯେଉଁ ସମୟରେ ସେ ଜଗନ୍ନାଥଙ୍କ ନାମ ଶୁଣୁଥିଲା, ଜଗନ୍ନାଥଙ୍କ ଶୁଣାଗତ ହେଇଯାଇଛି, ବିଶ୍ୱାସ ଆସୁନା ଭଗବାନ ମୋତେ ନିଶ୍ଚିତ ରକ୍ଷା କରିବେ। ଆମକୁ ଯଦି କୁହାଯିବ ତୁମର କ୍ୟାନ୍ସର ହେଇଗଲା ଆଉ ଆନ୍ସର ନାହିଁ, ପୁଣି ସବୁ ବାଡ଼ି ବିକିକି ଆପୋଲୋ ହସ୍ପିଟାଲ ବାଡ଼ିଶନ କରିବେ, ଆରେ ମୋର କ୍ୟାନ୍ସର ହେଇଛି ମୁଁ ଜଗନ୍ନାଥଙ୍କ ଶରଣ ଯିବି ଏକାନ୍ତ ଭାବରେ, ପ୍ରଭୁ ଯଦି ଚାହିଁ ମୋତେ ରଖିଲେ ପ୍ରଭୁ ମଧ୍ୟ ଚାହିଁ ମାରିବେ। ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ମୁକ୍ତ ହୋଇଛନ୍ତି, ପ୍ରମାଣ ଦେଖନ୍ତୁ ଖୋଜିବେ, ଆମର ବିଶ୍ୱାସ କରିବା ଦରକାର। ପ୍ରଭୁ ଯଦି ମୋତେ ଜଗତରେ ବଞ୍ଚେଇ ରଖି କିଛି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ପ୍ରଭୁ ରଖିବେ, ଆଉ ପ୍ରଭୁ ଯଦି ମୋତେ ମାରିବା ପାଇଁ ଚାହିଁବେ ଏ ଜଗତରେ ଲକ୍ଷ ଲକ୍ଷ ଡକ୍ଟର ଅପରେସନ କରୁଥିବା ସମୟରେ ବି ମୋ ପାଇଁ ଚାହିଁବେ ଲକ୍ଷ ବି ବିଶ୍ୱାସ। ସାମରେ ମୃତ୍ୟୁ ସମୟରେ ଶୁଣିଦେଲେ ଜଣେ ଭଜନ ଗାଉଛି ଜଗନ୍ନାଥଙ୍କର,
ଶୁଣିବେ
ସାଙ୍ଗେ ସାଙ୍ଗେ ଜଗନ୍ନାଥ ମୁକ୍ତ ହୋଇଙ୍କର ସେମାନେ ପାଞ୍ଚ ବର୍ଷ ଅବସ୍ଥାରେ ହଠାତ୍ ରୋଗ ତାଙ୍କର ମୁକ୍ତ ହୋଇଗଲା। ଯେ ରୋଗ ମୁକ୍ତ ହୋଇଗଲା ଲାଲବେ ଦେଖିଲେ ସବୁବେଳେ ଭଜନ ମଣ୍ଡଳକୁ ଯାଉଛି ଭଜନ ଗାଇବା ପାଇଁ ଜଗନ୍ନାଥ ଜଗନ୍ନାଥଙ୍କ ଭଜନ ସୁନ୍ଦର ଭାବେ ରାଧାକୃଷ୍ଣଙ୍କର ଭଜନ ଗାଆନ୍ତି କିଏ ସର୍ବଦେ ତାଙ୍କର କଣ୍ଠ ଅତି ସୁମଧୁର ଲାଲବେ କଣ ତାଙ୍କ ନେଇ ଆସିଲେ ତାଙ୍କୁ କଣ କଲେ ନା ରଖିଲେ ଜେଲଖାନା ଭିତରେ ଭଗବାନଙ୍କର ଭଜନ କରି ପ୍ରତିବନ୍ଧକ ଆସିବ ବହୁତ ଲୋକ କହୁଛି ନା 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 ଜଗନ୍ନାଥଙ୍କୁ ଡାକିଲେ ବହୁତ ଦୁଃଖ ଆସିବ ଆରେ ଜଗନ୍ନାଥଙ୍କୁ ଡାକିଲେ ଏତେ ଦୁଃଖ ଆସିବ ନା ସଂସାରରେ ଆପଣ ଏତେ ଦୁଃଖ ପାଉଛନ୍ତି ସଂସାର କାମ କ'ଣ ସେଟା ଦୁଃଖ ପାଉନାହାନ୍ତି ସଂସାର କାମରେ ଦୁଃଖ ଅଛି ଆଉ ଜଗନ୍ନାଥଙ୍କୁ ଡାକିଲା ବେଳେ ଟିକେ କଷ୍ଟ ହେଲେ ନା ନା ଜଗନ୍ନାଥଙ୍କୁ ଡାକିଲେ ବହୁତ କଷ୍ଟ ହେଉଛି ତେଣୁ ସାଙ୍ଗ ପାଇଁ କ'ଣ କଲେ ଯେତେବେଳେ ତାଙ୍କୁ ଲାଲବେ ଜେଲଖାନା ଭିତରେ ରଖିଦେଲେ ପୁଣି ତାଙ୍କର ରୋଗ ଆରମ୍ଭ ହେଲା ଏବଂ ମୃତ୍ୟୁ ଲାଷ୍ଟ ମୋମେଣ୍ଟରେ ଲାଲବେଙ୍କର ଦଳ ଆସିଲା ଲାଲବେ ଦେଖିଲେ ଜୟ ଜଗନ୍ନାଥ ପ୍ରଭୁ ସୁଭଦ୍ରା ମହାରାଣୀ ଜୟ ସୁଭଦ୍ରା ସାଙ୍ଗ କଣ କଲେ ଜଗନ୍ନାଥଙ୍କର ସ୍ମରଣ ଛାଡ଼ିଲେ ନା ଲାଲବେ ଭଗବାନ ସମସ୍ତଙ୍କୁ ହୃଦୟ ଅଛନ୍ତି ଲାଲବେଙ୍କର ତ ଦେହ ଆସିଲା ମୁସଲମାନ ହେଇଛି ତାର ଅନ୍ତର ପରିବର୍ତ୍ତନ ହେଲା ସେ କହିଲା ଇଏ ମରିଯାଉ ନା ଇଏ ମରିଗଲେ ମୋର କଣ ଲାଭ ହବ ବରଂ ତାର ଈଶ୍ୱର ତାର ଜଗନ୍ନାଥ ସେ ଡାକୁ ଖୋଲିଲେ ଖୋଲିଗଲା ପରେ ସାଲବେ ଆଉ କୌଣସି ଭକ୍ତଙ୍କୁ ପାଇଲେନି ତାଙ୍କ ସାଙ୍ଗରେ ଭଗବାନଙ୍କର ନାମ କରିବା ପାଇଁ ଗୋଟିଏ ଗଛ ମୂଳରେ ବସିକି ଭଗବାନଙ୍କର ନାମ କରୁଛନ୍ତି ସେ ସମୟରେ ଜଣେ ବୈଷ୍ଣବାସୀ ଭେଟିଲେ ମୋର ଏଠି କହିବାର ତାତ୍ପର୍ଯ୍ୟ ଆପଣ ଦେଖନ୍ତୁ ଯେଉଁମାନେ ଜଗନ୍ନାଥଙ୍କୁ ପାଇଲେନି ତାଙ୍କ ଜୀବନରେ କେତେ ଦୃଢ ବିଶ୍ୱାସ କେବଳ ସରାଙ୍ଗତ ଥିଲେ ଭଗବାନଙ୍କ ତାଙ୍କର କେତେ ବିଶ୍ୱାସ ଥିଲା ଏବଂ ସେ ବୈଷ୍ଣବ ଦେଖିଲେ ଆରେ ଏତେ ଛୋଟ ପିଲା ଏତେ ସୁନ୍ଦର କଣ୍ଠରେ ଭଗବାନଙ୍କର ଭଜନ ଗାଉଛି ସେ ବୈଷ୍ଣବ ତାଙ୍କୁ ନେଇଗଲେ କେଉଁଠିକି ନେଇଗଲେ ନା ବାଲେଶ୍ୱର ଦୀର୍ଘ ଆଠ ବର୍ଷ କାଳ ବାଲେଶ୍ୱର ସହରରେ ସାଲବେ ରହିଥିଲେ ସେ ଯେଉଁ ମନ୍ଦିର ପାଖରେ ରହିଥିଲେ ସେ ମନ୍ଦିର ନାମ ଆଜି ଅଛନ୍ତି ସେ ଆମ ରାୟ ମନ୍ଦିର ରାୟ ପରିବାର ସେ ମନ୍ଦିର ସାଲବେ କିନ୍ତୁ ସ୍ୱାଭାବିକ ଜଗନ ଗୋଳ ଜନ୍ମ ସେ ମନ୍ଦିରକୁ ଯାଆନ୍ତି ନା କେବଳ ବାହାରେ ରହି ଭଗବାନଙ୍କୁ ଭଜନ କରନ୍ତି ଗୋଟିଏ ଦିନର ଘଟଣା ପୂଜାରୀ ଆଉ ରାୟ ସାହେବ ଆସି ଠିଆ ହେଇଛନ୍ତି ଆଳତି କରିବେ ଭଗବାନଙ୍କୁ ଭଗବାନ ମନ୍ଦିର ନାହିଁ ସାଲବେଙ୍କୁ ଦର୍ଶନ କରିବେ ଭଗବାନ ଭଗବାନ ଆଉ ପୂଜାରୀ ନେବି ଆଳତି ନେବି ଭଗବାନ ନାହାନ୍ତି ଏବଂ ଭଗବାନ ଫେରୁନାହାନ୍ତି ରାତି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ରାୟ ସାହେବ ରାୟ ପରିବାରର ସମସ୍ତେ କାନ୍ଦୁଛନ୍ତି ଭଗବାନ କେଉଁଠି ଗଲେ କେଉଁଠି ଗଲେ ଆଉ ପାଇଲେ ନା ଏବଂ ରାତିରେ ସ୍ୱପ୍ନରେ ନିଜେ ଭଗବାନ କୃଷ୍ଣ ଶ୍ୟାମ ସୁନ୍ଦର କହୁଛନ୍ତି ହେ ରାୟ ମୁଁ ସାଲବେଙ୍କୁ ଦର୍ଶନ ଦେବା ପାଇଁ ମୁଁ ଯାଇଥିଲି ଆଉ ସାଲବେ ମୋର ଭକ୍ତ ସେ ପାଚେରି ବାହାରେ ପଡ଼ି କେତେ ଦିନ ହେଲା ମୋର ଭଜନ ଗାଉଛି ସେ ମୁଁ ଦର୍ଶନ କରିପାରୁନି ତେଣୁ ତାର ଦର୍ଶନ ପାଇଁ ଯାଇଥିଲି ମୋତେ କାଲି ଦିନ ମୋର ଦର୍ଶନ ପାଇଲି ଏବଂ ସକାଳୁ ଉଠି ରାୟ ସାର ଯେତେବେଳେ ମନ୍ଦିରକୁ ଯାଇଛନ୍ତି ସେ ଦେଖୁଛନ୍ତି ସାଲବେଗା ଯେଉଁ ଯେଉଁ ପାଖରେ ଯେଉଁ ପାଚେରୀ ପାଖରେ ବସିଥିଲେ ପାଚେରୀ ଗୋଟିଏ କଣ ଅଛି ଏବଂ ସେ ପାଚେରୀ କଣରେ ସିଧା ସାଲବେଗ ଭଗବାନଙ୍କୁ ଦେଖିପାରିବେ ପାଚେରୀ କଣ କରିକି ଭଗବାନ ଗୋଟେ ରାସ୍ତା କରିକି ଯାଉଛି ଆସି ଗଲେ ଆପଣ ଦେଖିବେ ସେ ମନ୍ଦିରରେ ସେ ପାଚେରୀ କଣ ଅଛି ଯେଉଁ ସାଲବେଗ ରହିଛି ତାର ପରେ ସାଲବେଗ ଏ ଶ୍ରୀକ୍ଷେତ୍ର ତେଣୁ ଭଗବାନଙ୍କୁ ଯେତେବେଳେ ଶରଣାଗତ ହେବେ ଏସବୁ ଲକ୍ଷଣ ଅଛି ପୂର୍ଣ୍ଣ ବିଶ୍ୱାସ ତେଣୁ ଆପଣମାନେ ଉତ୍କଳବାସୀ ଆପଣମାନେ ଭୁବନେଶ୍ୱରରେ ରହିଛନ୍ତି ଆପଣମାନଙ୍କୁ ହିଁ ଉତ୍କଳବାସୀର ସବୁ ଲୋକମାନେ ଅନୁସରଣ କରୁଛନ୍ତି ଭୁବନେଶ୍ୱରରେ କ'ଣ ହେଉଛି ତେଣୁ ଯଜ୍ଞ ଆଚରତି ଶ୍ରେଷ୍ଠ ଭଗବାନ ଆପଣଙ୍କୁ ସବୁ କିନ୍ତୁ ଦେଉଛନ୍ତି ଆପଣଙ୍କ ନିକଟରେ ବୁଦ୍ଧି ଅଛି ଅର୍ଥ ଅଛି ଆପଣମାନେ ବହୁତ ସମାଜରେ ପ୍ରତିଷ୍ଠିତ ଗୋଟେ ଭଲ ପୋଷ୍ଟରେ ଅଛନ୍ତି ଆପଣମାନଙ୍କର ଦାୟିତ୍ୱ ଏ ସମାଜର ସଂସ୍କାର ପିତାମାତାଙ୍କର କିଭଳି ସୁରକ୍ଷା ରହିବ ପିଲା ଛୁଆମାନଙ୍କର କିଭଳି ସଂସ୍କାର ଆସିବ ସମସ୍ତେ କିଭଳି ଭକ୍ତ ହେବେ ଏ ଦାୟିତ୍ୱ ଆପଣମାନଙ୍କର ଆପଣମାନେ ହବ ଯାହା କେବଳ ସାଧାରଣଙ୍କର କାର୍ଯ୍ୟ ତେଣୁ ଆପଣମାନେ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର କରନ୍ତୁ ସମସ୍ତେ ଜଗନ୍ନାଥଙ୍କ ଭକ୍ତ ହୁଅନ୍ତୁ କେବଳ ଗୋଟିଏ ଜିନିଷ ଯିବେ ଦୟା କୌଣସି ଆମିଷ ଜିନିଷ ଭୋଜନ କରିବେ ନା ନିଶା ଜିନିଷ ସେବନ କରିବେ ଆଉ ନାମ ରହିଛି ଭଗବାନଙ୍କର ନାମ କରିବେ ଯେତିକି ସମୟ ମିଳୁଛି ପ୍ରଭୁଙ୍କର ନାମ କୀର୍ତ୍ତନ କରି
ଅନ୍ୟାୟ ଆଶାରେ ଆପଣଙ୍କୁ କୌଣସି ସାଧନ କରିବାକୁ ପଡ଼ିବନି, ତପସ୍ୟା କରିବାକୁ ପଡ଼ିବନି,
ମୁଖ୍ୟ ସମୟରେ ଜଗନ୍ନାଥଙ୍କ ଦେଖିଲେ ମୁଁ ଏଠି କହି ପ୍ରଭୁଙ୍କ କଥାକୁ ବିଶ୍ରାମ ଦେଉଛି। ବର୍ତ୍ତମାନ ଆମର ବର୍ତ୍ତମାନ ନାଟକ ଅଭିନୟ କରି ଆପଣମାନେ ଦେଖିବେ ବନ୍ଧୁବାନ୍ଧବ ତେବେ ସମସ୍ତେ ଯେଉଁମାନେ ଉପସ୍ଥିତ ଅଛନ୍ତି ସମସ୍ତେ ହାତ ଦେଖି ପ୍ରଭୁ ଜଗନ୍ନାଥଙ୍କର ଖୁସି ପାଇଁ ସମସ୍ତେ ମୋ ସହିତ ଫେରେ ନାମ କରନ୍ତୁ, ଆପଣମାନେ ମଙ୍ଗଳ ହେବ।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ 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 ହରେ ହରେ ଜୟ କଳିଙ୍ଗ ଧର୍ମ ହରେ କୃଷ୍ଣ ମହାନନ୍ଦ ପ୍ରଭୁ ଜଗନ୍ନାଥ ସୁଭଦ୍ରା ମହାରାଜ।